ॐ नमो भगवते वासुदेवाय। ॐ नमो भगवते वासुदेवाय। श्री श्री गौरनिताय, श्री श्री कृष्ण बलराम, श्री श्री जगन्नाथ बलदेव सुभद्रा महारानी, श्री श्री राधा कृष्ण चंद्र, श्री श्री लक्ष्मी नृसिंहदेव, श्री श्री सीताराम रखो हनुमान जी, बार पाद पद्म रे मर प्रणंद निवेदन करी। श्रील गुरुदेव श्री श्रीमद भक्ति स्वरूप दामोदर स्वामी गुरु महाराज के पाद पद्म रे मर प्रणंद निवेदन करी। इसकन प्रतिष्ठा आचार्य श्री श्रीमदेशी भक्ति वेदांत स्वामी श्रीपाद महाराज के पाद पद्म रे मर प्रणंद निवेदन करी। अवस्त भक्त सदन बंद मातृंदा को मर प्रणंद निवेदन करी। आज आम श्री श्री बलराम कर कथा कहिवा, आदि गुरु श्री बलराम तांको विषय रे कथा कहिवा, गोटे सप्ताह कथा कहिवार व्यवस्था करा जायछि। आसंता 22 तारिख रे श्री बलदेवंकर आविर्भाव तिथि, से उपलक्षे आमे ए तांको विषय रे 7 दिन धरि कथा कहिवा। तेणु बलदेव आदि गुरु बोली कह जायछि, हमरो टॉपिक रही है आदि गुरु। भगवान के विषय रे जानिया पे हेले भगवत वस्तु होती अद्वय अद्वय ज्ञान। भौतिक जगत रे जो ज्ञान तो द्वैत ज्ञान, द्वैत ज्ञान। तेणु ये द्वैत ज्ञान बहुत व्यक्ति जानी, बहुत विद्वान व्यक्ति सब रही, बहुत ज्ञानी मैंने रही, सब रही द्वैत ज्ञान सब जानी। ए द्वैत ज्ञान रो गुरु बहुत अच्छा, किंतु अद्वैत ज्ञान ए द्वैत ज्ञान ऊर्धरे जो ज्ञान तो अद्वैत ज्ञान अद्वैत ज्ञान भी कह जाए। तेणु से अद्वैत ज्ञान तत्व को बुझापे हेले आम जी अद्वैत ज्ञान जानती ही बुझीपर। तेणु से अद्वैत ज्ञान रो गुरु होती श्री श्री बलदेव, बलदेव बलराम बलदेव बलभद्र विभिन्न नाम सब रही आम शुणा 7 दिन धरी तक विषय रे से बल प्रदान करे। चित बल, चित बल जो रही भगवान जो रही स्वरूप शक्ति रही भगवान कर जो रही सच्चिदानंद विग्रह, सत चित आनंद विग्रह। तेणु ये बलराम हो भगवान सत 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 शक्तिर प्रकाश, सत अंशे संधिनी, चिद अंशे संभीति एवं आनंदांश ल्हादिनी। ये तीनोटि शक्ति रही भगवान तीनोटि शक्ति। ये अंतरंगा शक्ति, बहिरंगा शक्ति हूँ सत्व रजतम तीनोटि गुण। तेणु भगवान जो अंतरंगा शक्ति रही सच्चित आनंदमय आनंद हूँ सद अंशे संधिनी शक्ति भगवान ये हूँ अंतरंग शक्ति। ये संधिनी शक्तिर प्रकाश होती बलराम। तेणु बलराम ठारु ज्ञान बलराम बल भगवान बलराम कृपा प्राप्त हेले ज्ञान प्राप्त हेले से ज्ञान प्रदान कले आम भगवान विषय जानवा, ना भगवान विषय आम जापर ना। जहाँकि भगवद गीता भगवान कहते मनुष्याणां सहस्रेषु कश्चित् यतति सिद्धये यतदामपि सिद्धानां कश्चित् मां व्यतीत तत्त्वतः। खूब क्वचित लोक भगवान को तत्व जानती। तेणु ये रही भगवत ज्ञान बलराम प्रदान करती। बलराम रही बलराम अनेक विस्तार सब रही, अनेक विस्तार रही आम शुणा से कथा। तेब आदिगुरु कथार आम कह भगवान गोटे प्रकाश हो विस्तार होती अनंत देव, अनंत देव जहाँ 1000 फणा रही मुख रही 1000 मुख एवं सी ये समग्र ब्रह्मांड को धारण कर सुना। नमस्ते तु हलग्राम, नमस्ते मुसलायुध, नमस्ते रेवतीकांत, नमस्ते भक्तवत्सल, नमस्ते बलिना श्रेष्ठ, नमस्ते धरणीधर प्रलंबारे, नमस्ते स्तु त्राहीमा कृष्ण पूर्वज। तेणु ये हूँ धरणी धारण कर नमस्ते धरणीधर ଏବଂ ଧରଣୀ ଧାରଣ କରିଛନ୍ତି, ବହୁତ ତାଙ୍କୁ ବହୁତ କଷ୍ଟ ହେଉଛି ବା ଏସବୁ ଆଉ କିଛି ଚିନ୍ତା କରିପାରୁନାହାନ୍ତି, ତା ନୁହଁ, ସେ ଜାଣିପାରୁନାହାନ୍ତି କେଉଁଠିକି ସେ ଧରଣୀ ଧାରଣ କରିଛନ୍ତି। କୁହାଯାଏ ଏ ଯେଉଁ ଧରଣୀ ରହିଛି ଏ 50 କୋଟି ଯୋଜନ, 50 କୋଟି ଯୋଜନ କହିଲେ 400 କୋଟି ମାଇଲ ବା 600 କୋଟି କିଲୋମିଟରର ଇଏ ହେଉଛି ଧରଣୀ ବା ଭୁବନ, ଏ ସମଗ୍ର 14 ଭୁବନ ରହିଛି, ଏ ସବୁକୁ ଧାରଣ କରିଛନ୍ତି। ତାଙ୍କର 1000 ଫଣାରୁ ଗୋଟିଏ ଫଣାରେ ରହିଛି ସୋରିଷ ଭଳି ରହିଛି, ଆମେ ଚିନ୍ତା କରିପାରିବା ନାହିଁ ଏକଥା। ଏବଂ ସେ ଧାରଣ କରିଛନ୍ତି ଏବଂ ତାଙ୍କର 1000 ମୁଖରେ ଭଗବାନଙ୍କର ତତ୍ତ୍ୱକୁ ପ୍ରକାଶ କରୁଛନ୍ତି, ଜ୍ଞାନକୁ ପ୍ରକାଶ କରୁଛନ୍ତି, ଗୁଣଗାନ କରୁଛନ୍ତି, ବହୁତ ଆନନ୍ଦରେ ଭଗବାନ ଗୁଣଗାନ କରୁଛନ୍ତି। ତେଣୁ ସେ ସେଇ ସେଠୁ ଗୋଟେ ପରମ୍ପରା ଆସୁଛନ୍ତି, ସେ ପରମ୍ପରାରେ ଆସୁଛନ୍ତି ଚାରିକୁମାର ଆସୁଛନ୍ତି, ଚାରିକୁମାର ସନକ ସନାତନ ସନାତନ ସନତ କୁମାର, ଚାରିକୁମାର ଏ ବ୍ରହ୍ମାଙ୍କର ପ୍ରଥମ ପୁତ୍ର ହେଉଛନ୍ତି ଚାରିକୁମାର, ପ୍ରଥମ ପୁତ୍ର ହେଉଛନ୍ତି ଚାରିକୁମାର। ଏବଂ ସିଏ ତାଙ୍କଠାରୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ଚାରିକୁମାର ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, ଜ୍ଞାନ ଶକ୍ତିର ଅବତାର, ସେ ତାଙ୍କଠାରୁ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ଆଦିଗୁରୁ ସିଏ ଜ୍ଞାନ ପ୍ରଦାନ କରିଛନ୍ତି। ଏବଂ ତାଙ୍କଠାରୁ ଗୋଟେ ସମ୍ପ୍ରଦାୟ ଆସୁଛି, ତାଙ୍କଠାରୁ ତାଙ୍କ ପାଖରୁ ଶିକ୍ଷା ଗ୍ରହଣ କରିଛନ୍ତି ସାଂଖ୍ୟାନ ଋଷି, ତାଙ୍କଠାରୁ ଆସିଛନ୍ତି ମୈତ୍ରେୟ ମୁନି ପରାଶରଙ୍କ ଠାରୁ ମୈତ୍ରେୟ ମୁନି, ଏଇଭଳି ଭାବରେ ଗୋଟେ ସମ୍ପ୍ରଦାୟ ରହିଛି ଯିଏକି ଭାଗବତମ ତୃତୀୟ ସ୍କନ୍ଧରେ ଏସବୁ ଜ୍ଞାନ ପ୍ରଦାନ କରିଛନ୍ତି। ଚତୁର୍ଥ ସ୍କନ୍ଧ ଏବଂ ତୃତୀୟ ସ୍କନ୍ଧରେ ମୈତ୍ରେୟ ମୁନି ବିଦୁରଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି। ତେଣୁ ସେଇ ବଳରାମ ଯିଏ ମହାପ୍ରଭୁଙ୍କ ଲୀଳାରେ ନିତ୍ୟାନନ୍ଦ ପ୍ରଭୁ ରୂପରେ ଆସିଥିଲେ, ନିତ୍ୟାନନ୍ଦ ପ୍ରଭୁ ରୂପରେ ଯେ ବଳରାମଙ୍କ ତତ୍ତ୍ୱ ସେ ଚୈତନ୍ୟ ଚରିତା ମଧ୍ୟରେ ଯେଉଁ ବ୍ୟାସଦେବ ଯିଏକି ଭାଗବତ ରଚନା କରିଛନ୍ତି, ସେଇ ବ୍ୟାସଦେବ ଆସିଲେ କ'ଣ ଯେଉଁ ଆସିଛନ୍ତି ଚୈତନ୍ୟ ଭାଗବତ ରଚନା କରି ବୃନ୍ଦାବନ ଦାସ ଠାକୁର, ଚୈତନ୍ୟ ଭାଗବତ ବ୍ୟାସ ହେଉଛନ୍ତି ଏ ବ୍ୟାସଦେବ ବୃନ୍ଦାବନ ଦାସ ଠାକୁର। ତେଣୁ ସେ ବଳରାମଙ୍କ ତତ୍ତ୍ୱକୁ 5ଟି ଶ୍ଳୋକରେ ବର୍ଣ୍ଣନା କରିଛନ୍ତି, ବଳରାମଙ୍କ ତତ୍ତ୍ୱକୁ। ତେଣୁ ଆମେ ପ୍ରଥମେ କିଛି ତତ୍ତ୍ୱ ଶୁଣିବା, ତାପରେ ଲୀଳା ଶୁଣିବା। ତତ୍ତ୍ୱଟା ଟିକିଏ କଷ୍ଟ ହେବ, କିନ୍ତୁ ତଥାପି ଆମେ ପ୍ରଥମ ଦିନ କିଛି ତତ୍ତ୍ୱ ପ୍ରକାଶ କରିବା, ତାପରେ ଆମେ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରିବା। ପ୍ରକୃତରେ ଏ କିଏ ବର୍ଣ୍ଣନା କରାଯାଇଛି ଚୈତନ୍ୟ ଚରିତାମୃତରେ ଆଦି ଲୀଳା ପ୍ରଥମ ଅଧ୍ୟାୟ ଶ୍ଳୋକ 7ରେ କୁହାଯାଇଛି, ସଂକର୍ଷଣ କାରଣ ତୋୟ ସାଇ ଗର୍ଭଦ ସାଇ ଚ ପୟୋଧି ସାଇ ଶେଷଶ୍ଚ ଯଶ୍ୟାଂଶ କଳହା ସ ନିତ୍ୟାନନ୍ଦ ରାମ ନିତ୍ୟାନନ୍ଦାକ୍ଷ ରାମ ଶରଣଂ ମମାସ୍ତୁ। ସଂକର୍ଷଣ ଭଗବାନଙ୍କର ବଳରାମ ହେଉଛନ୍ତି ଭଗବାନଙ୍କ ପ୍ରଥମ ବିସ୍ତାର, ପ୍ରଥମ ମୂଳ ଭଗବାନ ହେଲେ କୃଷ୍ଣ, କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ମୂଳ ଭଗବାନ ହେଲେ କୃଷ୍ଣ। ତେଣୁ ତାଙ୍କର ବିସ୍ତାର ହେଉଛନ୍ତି ବଳରାମ, ଏ ବଳରାମଙ୍କର ହେଉଛନ୍ତି ତାଙ୍କଠାରୁ ବିସ୍ତାର ଆସୁଛନ୍ତି ଚାରି ଚତୁର୍ଭୁହ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ। ତେଣୁ ଏହି ସଂକର୍ଷଣ ସିଏ ହେଉଛନ୍ତି କାରଣୋତ୍ତ ସାଇ ଗର୍ଭୋଦ ସାଇ ଚ ପୟାବ୍ଧି ସାଇ ଶେଷଶ୍ଚ ଯଶ୍ୟାଂଶ କଳା ନିତ୍ୟାନନ୍ଦକ୍ଷ ରାମ ଶରଣଂ ମମାସ୍ତୁ। ନିତ୍ୟାନନ୍ଦ ରାମ ମୋର ଚିରସ୍ମରଣୀୟ ବସ୍ତୁ ହୁଅନ୍ତୁ, କାରଣ ସାଗର ଗର୍ଭସାଗର ଏବଂ କ୍ଷୀରସାଗରର ସହିତ ସଂକର୍ଷଣ ଶେଷ ନାଗ ଏବଂ ବିଷ୍ଣୁଗଣ ତାଙ୍କର ମୁଖ୍ୟ ଅଂଶ ଏବଂ ମୁଖ୍ୟାଂଶର ଅଂଶ ଅଟନ୍ତି। ତେଣୁ ସ୍ୱରୂପ ଦମୋଦର ଗୋସ୍ୱାମୀ ଏହି ଶ୍ଳୋକଟିକୁ ରଚନା କରିଛନ୍ତି, ଏ ଶ୍ଳୋକ ମଧ୍ୟ ଶ୍ରୀ ଚୈତନ୍ୟ ଚରିତ୍ରାମୃତରେ ଏଇଟା ଚତୁର୍ଦ୍ଦଶ ଶ୍ଳୋକ ଯେଉଁ ମୂଳ ଯେଉଁ ରହିଛି ଚୈତନ୍ୟ ଚରିତ୍ରାମୃତରେ 14ଟି ଶ୍ଲୋକରେ ମଙ୍ଗଳାଚରଣ କରିଛନ୍ତି, ତାଧିରୁ ଏ ଶ୍ଳୋକଟି ରହିଛି। 5ଟି ଶ୍ଲୋକରେ ନିତ୍ୟାନନ୍ଦ ପ୍ରଭୁଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, 6ଟି ଶ୍ଲୋକରେ ଚୈତନ୍ୟ ମହାପ୍ରଭୁଙ୍କ ବିଷୟରେ, 2ଟି ଶ୍ଳୋକରେ ଅଦ୍ୱୈତାଚାର୍ଯ୍ୟଙ୍କ ବିଷୟରେ ଏବଂ 1ଟି ଶ୍ଲୋକରେ ପଞ୍ଚତତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଏସବୁ ଆମେ ତତ୍ତ୍ୱ ଜାଣିବା ପାଇଁ ଏସବୁ କୁହାଯାଇଛି। ତେଣୁ ବଳରାମ ଗୋସାଇଁ ହେଉଛନ୍ତି ମୂଳ ସଂକର୍ଷଣ। ପଞ୍ଚରୂପ ଧରି କରେନ କୃଷ୍ଣର ସେବନ, ବଳରାମ ଗୋସାଇଁ ବଳରାମ ହେଉଛନ୍ତି ମୂଳ ସଂକର୍ଷଣ। ମୂଳ ସଂକର୍ଷଣ ଯେଉଁ ବଳରାମଠାରୁ ବିସ୍ତାର ଆସୁଛନ୍ତି, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନୁରୁଦ୍ଧ, ଏହି ସଂକର୍ଷଣ ହେଉଛନ୍ତି ମୂଳ ସଂକର୍ଷଣ, ଯିଏକି ପାଞ୍ଚ ରୂପରେ ଭଗବାନଙ୍କ ସେବା କରୁଛନ୍ତି। ଗୁରୁ ତତ୍ତ୍ୱ, ଗୁରୁ ହେଉଛନ୍ତି କିଏ ନା ସାକ୍ଷାଧରିତ୍ୱେନ ସମସ୍ତ ଶାସ୍ତ୍ର ଉକ୍ତସ୍ତଥା ଭାବତୈବ ସଦ୍ଭି କିନ୍ତୁ ପ୍ରଭୋ ଯଃ ପ୍ରିୟ ତସ୍ୟ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ। ତେଣୁ ଗୁରୁ ତତ୍ତ୍ୱ, ଗୁରୁ ହେଉଛନ୍ତି କିଏ ନା ଭଗବାନଙ୍କୁ କିଭଳି ସେବା କରାଯିବ ସେଇଟାକୁ ସେ ଶିକ୍ଷା ଦେବେ, ଇଏ ହେଉଛନ୍ତି ଗୁରୁ। ତେଣୁ ଆଦିଗୁରୁ ହେଉଛନ୍ତି ବଳରାମ, ଶିକ୍ଷା ଦେଉଛନ୍ତି କିଭଳି ଭଗବାନଙ୍କର, ସ୍ୱୟଂ ଭଗବାନ ଇଏ ବଳରାମ ସ୍ୱୟଂ ଭଗବାନ, କିନ୍ତୁ ସ୍ୱୟଂ ଭଗବାନ ହୋଇକରି ମଧ୍ୟ ସିଏ ସେବିତ ହେବା ପାଇଁ ଚାହୁଁନାହାନ୍ତି, ସେ ସେବା କରିବା ପାଇଁ ଚାହୁଁଛନ୍ତି, ଭଗବାନଙ୍କର ସେବା କରୁଛନ୍ତି ସିଏ ଭଗବାନଙ୍କର। ଭଗବାନ ବିସ୍ତାର ସିଏ ହୁଅନ୍ତି ଭଗବାନ, କିନ୍ତୁ ତଥାପି ସିଏ ଭଗବାନଙ୍କର କିଭଳି ସେବା କରିବାକୁ ପଡ଼ିବ ନିଜେ ଦେଖାଉଛନ୍ତି, ବିଭିନ୍ନ ରୂପରେ ଭଗବାନଙ୍କୁ ସେବା କରୁଛନ୍ତି। ଆପଣେ କରେ ନ କୃଷ୍ଣ ଲୀଳାର ସହାୟ, ସୃଷ୍ଟି ଲୀଳା କାର୍ଯ୍ୟ କରେ ଧରି ଚାରିକାୟ। ସଂକର୍ଷଣ ଏଭଳି ଭାବରେ ଭଗବାନଙ୍କ ବିଭିନ୍ନ ପ୍ରକାର ଯେଉଁ ରହିଛି, ବିଭିନ୍ନ ପ୍ରକାର ସେବା କରୁଛନ୍ତି ବଳରାମ, ଭଗବାନ ନିଜେ କୃଷ୍ଣ ଲୀଳାରେ ସାହାଯ୍ୟ କରୁଛନ୍ତି, ଏ ସୃଷ୍ଟି ଲୀଳାରେ ଚାରି ପ୍ରକାର ଭାବରେ ସେ ସାହାଯ୍ୟ କରୁଛନ୍ତି। କିଭଳି ଭାବରେ ନା ସୃଷ୍ଟିଆଧିକ ସେବା ତାର ଆଜ୍ଞାର ପାଳନ, ଶେଷ ରୂପେ କରେ କୃଷ୍ଣର ବିବିଧ ସେବନ। ସୃଷ୍ଟି କାର୍ଯ୍ୟରେ ସେ ଭଗବାନଙ୍କୁ ସୃଷ୍ଟିରେ ସାହାଯ୍ୟ କରୁଛନ୍ତି, ଏବଂ ଶେଷଦେବ ରୂପେ ସେ ନାନା ଭାବେ କୃଷ୍ଣଙ୍କର ସେବା କରନ୍ତି। ତେଣୁ ଏହିଭଳି ଭାବରେ ଭଗବାନ ବିସ୍ତାର ଆସୁଛନ୍ତି। ପ୍ରଥମେ କୃଷ୍ଣଙ୍କର ପ୍ରଥମ ବିସ୍ତାର ହେଉଛନ୍ତି ବଳରାମ, ନିଜକୁ ପାଞ୍ଚ ରୂପରେ ବିସ୍ତାର କରନ୍ତି ବଳରାମ। ଜଣେ ହେଲେ ମହାସଂକର୍ଷଣ, ତାପରେ କାରଣଧ୍ୟାୟୀ ସାଇ, ଯାହାକୁ ମହାବିଷ୍ଣୁ ବୋଲି କୁହାଯାଉଛି, ଯିଏକି କାରଣ ସାଗରରେ ଶୟନ କରିଛନ୍ତି, ତାଙ୍କର ନିଶ୍ୱାସରୁ ଏସବୁ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି। ଭୌତିକ ଜଗତ ଯେତେବେଳେ ସୃଷ୍ଟି ହେଉଛି, ଏ ଭୌତିକ ଜଗତର ସୃଷ୍ଟିରେ ଏଇଟାକୁ ମଧ୍ୟ ପରିଚାଳିତ କରିବା ପାଇଁ ତାଙ୍କଠାରୁ ଜଣେ ବିସ୍ତାର ଆସୁଛନ୍ତି, ସେ ହେଉଛନ୍ତି ଗର୍ଭଦୋକ୍ଷାଇ ବିଷ୍ଣୁ। ତେଣୁ ଗର୍ଭଦୋକ୍ଷାଇ ବିଷ୍ଣୁଙ୍କର ନାଭି କମଳରୁ ସେ ଯେଉଁ ଭୌତିକ ବ୍ରହ୍ମାଣ୍ଡ ରହିଛି, ୟାକୁ ଅଧା 400 କୋଟି ମାଇଲ ରହିଛି, ୟାକୁ ଅଧା ତାଙ୍କର ଶରୀରରୁ ନିର୍ଗତ ଝାଳରେ ଏଇଟା ଭରି ଦେଉଛନ୍ତି, ଏବଂ ସେଇଠି ସେ ଶୟନ କରିଛନ୍ତି, କାରଣାନବ ଜଳରେ ଶୟନ କରିଛନ୍ତି। ସେଠି ଶୟନ କରିକରି ତାଙ୍କର ନାଭିରୁ ଗୋଟେ ପଦ୍ମ ବାହାରୁଛି, ଯେଉଁ ପଦ୍ମରେ ବ୍ରହ୍ମା ସୃଷ୍ଟି ହେଉଛନ୍ତି, ଯିଏକି ଏଇ ସୃଷ୍ଟିକୁ ବିସ୍ତାର କରୁଛନ୍ତି, ସେ ହେଉଛନ୍ତି ଗର୍ଭୋଦକ ସାଇ। ପୁଣି ଗର୍ଭୋଦକ ସାଇଙ୍କ ଠାରୁ ଆଉ ଜଣେ ବିସ୍ତାର ଆସୁଛନ୍ତି, ସେ ହେଉଛନ୍ତି କ୍ଷୀରୋଦକ ସାଇ ବିଷ୍ଣୁ, ଯିଏକି ସମସ୍ତଙ୍କ ହୃଦୟରେ ରହିଛନ୍ତି। କ୍ଷୀରୋଦକ ସାଇ ବିଷ୍ଣୁ ସମସ୍ତଙ୍କ ହୃଦୟରେ ରହିଛନ୍ତି। ଏବଂ ପଞ୍ଚମ ହେଉଛନ୍ତି ଶେଷଦେବ। ଶେଷଦେବ ଏହି ପାଞ୍ଚ ଗୋଟି ମୁଖ୍ୟ ଅଂଶ ଆଧ୍ୟାତ୍ମିକ ଏବଂ ଭୌତିକ ଜାଗତିକ ପରିପ୍ରକାଶ ଉଭୟ ପାଇଁ ଦାୟୀ ଅଟନ୍ତି। ଏହି ପଞ୍ଚରୂପରେ ଭଗବାନ କୃଷ୍ଣଙ୍କୁ ତାଙ୍କ କାର୍ଯ୍ୟରେ ବଳରାମ ସାହାଯ୍ୟ କରନ୍ତି। ଏହି ରୂପ ମଧ୍ୟରୁ ପ୍ରଥମ ଚାରୋଟି ଜାଗତିକ ପରିପ୍ରକାଶ ପାଇଁ ଦାୟୀ, ମାତ୍ର ଶେଷଦେବ ଭଗବାନଙ୍କର ବ୍ୟକ୍ତିଗତ ସେବା ପାଇଁ ଦାୟୀ ଅଟନ୍ତି। ଶେଷଦେବଙ୍କୁ ଅନନ୍ତ କୁହାଯାଏ, କାରଣ ସେ ପରମପୁରୁଷ ଭଗବାନଙ୍କୁ ତାଙ୍କର ଅନନ୍ତ ରୂପରେ ଅନନ୍ତ ପ୍ରକାର ସେବା କରିବା ଦ୍ୱାରା ସାହାଯ୍ୟ କରିଥାନ୍ତି। ଶ୍ରୀ ବଳରାମ ସେବକ ରୂପେ ସ୍ଥିତି ଏବଂ ଜ୍ଞାନର ସମସ୍ତ କାର୍ଯ୍ୟରେ ଭଗବାନ କୃଷ୍ଣଙ୍କର ସେବା କରିଥାନ୍ତି। ନିତ୍ୟାନନ୍ଦ ପ୍ରଭୁ ଭଗବାନଙ୍କ ସେହି ସେବକ ବଳରାମ ରୂପେ ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କର ଚିର ସହଚର ଥାଇ ସେହି ଏକ ପ୍ରକାର ସେବା କରନ୍ତି ବଳରାମ ଯେ ସେ ନିତ୍ୟାନନ୍ଦ ପ୍ରଭୁ। ତେଣୁ ଏହିଭଳି ଭାବରେ ସର୍ବରୂପେ ଆସ୍ୱାଦୟେ କୃଷ୍ଣ ସେବାନନ୍ଦ, ସେହି ବଳରାମ ଗୌର ସଙ୍ଗେ ନିତ୍ୟାନନ୍ଦ। ତେଣୁ ଏହିଭଳି ଭାବରେ ଆନନ୍ଦ ଆନନ୍ଦ କନ୍ଦ ଶ୍ରୀ ଭଗବାନ ସଚ୍ଚିଦାନନ୍ଦ ଘନ, ତେଣୁ ଏହି ଆନନ୍ଦ ଭଗବାନ ସେବାରେ ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ ଏହିଭଳି ଭାବରେ ସେ ଭଗବାନଙ୍କର ସେବାରେ ରହିଛନ୍ତି। ଇଏ ଗୋଟିଏ ତତ୍ତ୍ୱ ରହିଲା। ଆଉ ଗୋଟିଏ ହେଉଛି କ'ଣ ନା, ନିତ୍ୟାନନ୍ଦ ପ୍ରଭୁଙ୍କ ବିଷୟରେ ଆଉ ଗୋଟିଏ କୁହାଯାଇଛି ଯେ ମାୟା ଏ ଦ୍ୱିତୀୟ ସଂକର୍ଷଣ ଆସିବ। ଇଏ ହେଉଛନ୍ତି ଦ୍ୱିତୀୟ ଚତୁର୍ଭ୍ୟୁହ। ଇଏ ପ୍ରଥମ ଚତୁର୍ଭ୍ୟୁହ ଗଲେ ଦ୍ୱିତୀୟ ଚତୁର୍ଭ୍ୟୁହ କିଏ ନା, ମାୟା ତେତେ ବ୍ୟାପି ବୈକୁଣ୍ଠ ଲୋକେ ପୂର୍ଣ୍ଣେଶ୍ୱର୍ଯ୍ୟେ ଶ୍ରୀ ଚତୁର୍ଭ୍ୟୁହ ମଧ୍ୟେ ରୂପଂ ଯଶୋଦ ଭାତି ସଂକର୍ଷଣାକ୍ଷଂ ତଂ ଶ୍ରୀ ନିତ୍ୟାନନ୍ଦ ରାମଂ ପ୍ରପଦ୍ୟେ। ଚତୁର୍ଭ୍ୟୁହ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ମଧ୍ୟରେ ସଂକର୍ଷଣ ରୂପେ ପରିଚିତ ଶ୍ରୀ ନିତ୍ୟାନନ୍ଦ ରାମଙ୍କ ପାଦ ପଦ୍ମରେ ମୁଁ ଶରଣ ଗ୍ରହଣ କରୁଛି। ସେ ପୂର୍ଣ୍ଣ ଐଶ୍ୱର୍ଯ୍ୟର ଅଧିକାରୀ ଅଟନ୍ତି ଏବଂ ଭୌତିକ ସୃଷ୍ଟିର ଦୁଇ ଦୂର ଅତୀତ ବୈକୁଣ୍ଠ ଲୋକରେ ବାସ କରନ୍ତି। ପ୍ରକୃତିର ପ୍ରକୃତିର ପାର ପରବ୍ୟମ ନାମେ ଧାମ କୃଷ୍ଣ ବିଗ୍ରହ ଯାଇଛେ ବିଭୂତିଆଦି ଗୁଣବାନ। ଭୌତିକ ପ୍ରକୃତିର ବାହାରେ ପରବ୍ୟମ ନାମରେ ପରିଚିତ ଚିଦାକାଶ ଅବସ୍ଥିତ ଅଟେ। ସ୍ୱୟଂ ଭଗବାନ କୃଷ୍ଣଙ୍କ ଭଳି ଏହା ଷଡ଼ୀଶ୍ୱର୍ଯ୍ୟ ଭଳି ସମସ୍ତ ଦିବ୍ୟ ଗୁଣର ଅଧିକାରୀ ଅଟେ। ଆମେ ଏତେ ଆଉ ଆଲୋଚନା କରିବା ସଂକ୍ଷେପରେ କହିବା, ତେଣୁ ଏ ଯେଉଁ ଦ୍ୱିତୀୟ ଚତୁର୍ଭ୍ୟୁହ ବିଷୟରେ ଶ୍ରବଣ କରିବା ଆମେ। ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଦ୍ୱିତୀୟ ଚତୁର୍ଭ୍ୟୁହ ହେଇ ତୁରୀୟ ବିଶୁଦ୍ଧ। ତେଣୁ ଏମାନେ ହେଉଛନ୍ତି ବାସୁଦେବ ସଂକର୍ଷଣ, ଇଏ ଦ୍ୱିତୀୟ ଚତୁର୍ଭ୍ୟୁହ ଯିଏକି ଏ ଭୌତିକ ଜଗତର ନୁହନ୍ତି, ଏ ତୁରୀୟ, ଏ ସବୁ ଚିତ୍ ବସ୍ତୁ ଏମାନେ ସବୁ। ତେଣୁ ତାହା ଯେ ରାମର ରୂପ ମୂଳ ସଂକର୍ଷଣ ଚିତ୍ ଶକ୍ତି ଆଶ୍ରୟ ତିହୁ କାରଣର କାରଣ, ସେଥିରେ ଯେଉଁ ରହିଛନ୍ତି ରାମ ବଳରାମ, ସେ ହେଉଛନ୍ତି ତାହା ଯେ ରାମର ରୂପ ମହାସଂକର୍ଷଣ ଚିତ୍ ଶକ୍ତି ଆଶ୍ରୟ ତିହୁ କାରଣର କାରଣ। ମହାସଂକର୍ଷଣ ନାମକ ବଳରାମଙ୍କ ସ୍ୱରୂପ ଚିନ୍ମୟ ଶକ୍ତିର ଆଶ୍ରୟସ୍ଥଳ ଅଟନ୍ତି, ସେ ସମସ୍ତ କାରଣର କାରଣ ଆଦି କାରଣ ଅଟନ୍ତି ମହାସଂକର୍ଷଣ। ତେଣୁ ଏଇଭଳି ଭାବରେ ତାପରେ ଆଉ ଗୋଟେ ଶ୍ଳୋକ ଯେଉଁ ରହିଛି, ପାଞ୍ଚଟି ଶ୍ଳୋକରେ ନିତ୍ୟାନନ୍ଦ ପ୍ରଭୁଙ୍କର ଯେଉଁ ବର୍ଣ୍ଣନା କରାଯାଇଛି ସେଥିରୁ ଗୋଟେ ହେଉଛି ମାୟା ଭର୍ତ୍ତା ଜାଣ୍ଡ ସଂଘାଶୟାଙ୍ଗ ସେତେ ସାକ୍ଷାତ କାରଣାମ ବୋଧି ମଧ୍ୟ ନା ଯଶୈକାଂଶ ଶ୍ରୀ ପୁମାନ ଆଦି ଦେବ ତଂ ଶ୍ରୀ ନିତ୍ୟାନନ୍ଦ ରାମଂ ପ୍ରପଦ୍ୟେ। ଇଏ ହେଉଛନ୍ତି ବର୍ଣ୍ଣନା କରାଯାଇଛି, ଇଏ ଇଏ ହେଉଛନ୍ତି କ'ଣ ନା, ଅଂଶର ଅଂଶ ସେହି କଳାକାର ନାମ ଗୋବିନ୍ଦର ପ୍ରତିମୂର୍ତ୍ତି ଶ୍ରୀ ବଳରାମ। ପୂର୍ଣ୍ଣଙ୍କର ଅଂଶଙ୍କର ଅଂଶକୁ କଳା କୁହାଯାଏ, ବଳରାମ ଭଗବାନ ଗୋବିନ୍ଦଙ୍କର ପ୍ରତିମୂର୍ତ୍ତି ଅଟନ୍ତି। ତାର ଏକ ସ୍ୱରୂପ ଶ୍ରୀ ମହାସଂକର୍ଷଣ, ତାର ଅଂଶ ପୁରୁଷ ହଏ କଳାତେ ଗଳନ। ବଳରାମଙ୍କର ନିଜ ବିସ୍ତାରକୁ ମହାସଂକର୍ଷଣ କୁହାଯାଏ ଏବଂ ତାଙ୍କର ଅଂଶ ପୁରୁଷକୁ କଳା ରୂପେ ଗ୍ରହଣ କରାଯାଏ ବା ମୁଖ୍ୟ ଅଂଶର ଅଂଶ କୁହାଯାଏ। ଏଭଳି ଭାବରେ ରହିଛନ୍ତି। ତେଣୁ ତାପରେ ଆଉ ଗୋଟେ ନିତ୍ୟାନନ୍ଦ ପ୍ରଭୁଙ୍କ ତତ୍ତ୍ୱ ବିଷୟ ବର୍ଣ୍ଣନା କରାଯାଇ ଯଶ୍ୟାଂଶାଂଶ ଶ୍ରୀଲ ଗର୍ଭୋଦସାୟୀ ଜନ୍ ନାଭ୍ୟଞ୍ଜଂ ଲୋକ ସଂଘାତ ନାଳମ୍ ଲୋକସ୍ରଷ୍ଟୁ ଶୃତିକା ଧାମ ଧାତୁ ତଂ ଶ୍ରୀ ନିତ୍ୟାନନ୍ଦ ରାମଂ ପ୍ରପଦ୍ୟେ। ଏ ଯେଉଁ ବ୍ରହ୍ମାଣ୍ଡ ପ୍ରମାଣ ପଞ୍ଚାଶତ କୋଟି ଯୋଜନ ଆୟାମ ବିସ୍ତାର ଦୁଇ ହଏ ଏକ ସମ। ସେହି ଭଗବାନଙ୍କର ଅଂଶଙ୍କର ଅଂଶ ହେଉଛନ୍ତି ଗର୍ଭୋଦସାୟୀ ବିଷ୍ଣୁ, ଯିଏକି କାରଣତକ ସେହି ବିଷ୍ଣୁଙ୍କ ଠାରୁ ଆସୁଛନ୍ତି, ଯାହାଙ୍କର ନାଭିରୁ ଏଇ ପଦ୍ମଜାତ ହେଉଛି, ଯେଉଁଥିରେ ବ୍ରହ୍ମା ଜାତ ହେଉଛନ୍ତି। ସେଇ ବ୍ରହ୍ମା ଏ ଯେଉଁ ପଦ୍ମ ରହିଛି ଏଇ ରହୁଛି ପଚାଶ କୋଟି ଯୋଜନ, ବ୍ରହ୍ମାଣ୍ଡ ପ୍ରମାଣ ପଚାଶତ କୋଟି ଯୋଜନ ଆୟାମ ବିସ୍ତାର ଦୁଇ ହଏ ଏକ ସମ। ଦୈର୍ଘ୍ୟ ଏବଂ ପ୍ରସ୍ଥ ଦୁଇଟି ଯାକ ସେଇ ପଚାଶ କୋଟି ଯୋଜନ, ପଚାଶତ କୋଟି ଯୋଜନ, ପଚାଶ 50 ମାନେ 50 କୋଟି ଯୋଜନ। ତେଣୁ ଏଇଟା ହେଉଛି ହଁ ଜଳେ ହଁ ବ୍ରହ୍ମାଣ୍ଡ ପ୍ରମାଣ 50 କୋଟି ଯୋଜନ ଆୟାମ ବି ହଁ ଜଳେ ଭରି ଅର୍ଦ୍ଧ ତାହା କହିଲ ନିଜ ବାସ ଆର ଅର୍ଦ୍ଧ କହିଲ 14 ଭୁବନ ପ୍ରକାଶ। ଏ ଯେଉଁ 400 କୋଟି ମାଇଲର ଯେଉଁ ରହିଛି ଭୁବନ ରହିଛି ବା ବିଶ୍ୱ ରହିଛି ଆର ଅଧା ଜଳରେ ଭର୍ତ୍ତି ହେଇଛି ଆଉ ଆଉ ଅଧରେ ଏ 14ଟି ଭୁବନ ରହିଛି। ଆମେ ଯେଉଁ ପୃଥିବୀରେ ରହିଛେ ଏଇଟା ମଝିରେ ରହିଛି ଆ ଉପରେ 6ଟି ଲୋକ ରହିଛି ଆ ତଳେ 7ଟି ଲୋକ ରହିଛି ଏଇଭଳି ଭାବରେ 14ଟି ଭୁବନ ରହିଛି। ତେଣୁ ଯଶ୍ୟାଂସାଂସାଂସଃ ପରମା ପରାତ୍ମା ଖିଳାନାଂ ପୋଷ୍ଟା ବିଷ୍ଣୁର୍ଭାତି ଦୁଗ୍ଧାଭିଷୟୀ କ୍ଷୌଣୀର୍ଭକ୍ତା ଯତ୍କଳା ସ୍ୱପ୍ୟାନନ୍ଦ ସଂସିନ୍ନତ୍ୟାନନ୍ଦ ରାମଂ ପ୍ରପଦେ। ଭଗବାନଙ୍କର ଅଂଶଙ୍କର ଅଂଶଙ୍କର ଅଂଶ ହେଉଛନ୍ତି ପରମାତ୍ମା ଅଖିଳ ସମସ୍ତଙ୍କର ପରମାତ୍ମା ରୂପରେ ରହିଛନ୍ତି ଅଖିଳ ବସ୍ତୁରେ ଅଖିଳ ଜୀବଙ୍କର ପରମାତ୍ମା ରୂପରେ ରହିଛନ୍ତି ସିଏ ହେଉଛନ୍ତି କ୍ଷୀରୋଦୋତ୍ସାୟୀ। ତେଣୁ ଇଏ ହେଉଛି ଅନନ୍ତଦେବ ସେଇ ନିତ୍ୟାନନ୍ଦକୁ ମୁଁ ପ୍ରଣାମ କରୁଛି। ତେଣୁ ଭଗବାନ ଅନନ୍ତଦେବ ଏଇଭଳି ଭାବରେ ଭଗବାନଙ୍କ ବିଭିନ୍ନ ପ୍ରକାର ସେବା କରୁଛନ୍ତି। ଛତ୍ର ପାଦୁକା ଶଯ୍ୟା ଉପାଧାନ ବସନ ଆରାମ ଆବାସ ଯଜ୍ଞସୂତ୍ର ସିଂହାସନ ଏତେ ମୂର୍ତ୍ତି ଭେଦ କରି କୃଷ୍ଣ ସେବା କରେ କୃଷ୍ଣର ଶେଷ ପାୟା ଶେଷ ନାମ ଧରେ। କୃଷ୍ଣଙ୍କ ସେବାରେ ଶେଷ ସେ ଶେଷ ସ୍ତରକୁ ଯାଇଛନ୍ତି ତେଣୁ ତାଙ୍କ ନାମ ହେଉଛି ଶେଷ। ଭଗବାନଙ୍କର ଯାହା ସବୁ ଆମେ ଦେଖୁଛେ ଭଗବାନଙ୍କ ସେବାରେ ଯାହା ସବୁ ଲାଗୁଛନ୍ତି ଏସବୁ ଭଗବାନ ବଳରାମଙ୍କର ବିସ୍ତାର ତାଙ୍କର ଛତ୍ର ତାଙ୍କର ପାଦୁକା ତାଙ୍କର ଶଯ୍ୟା ତାଙ୍କର ଉପାଧାନ ତାଙ୍କର ବସନ ତାଙ୍କର ଆରାମ ଆବାସ ଯଜ୍ଞସୂତ୍ର ସିଂହାସନ ସବୁକିଛି ଏ ବଳରାମଙ୍କର ବିସ୍ତାର। ତେଣୁ ଏଇଭଳି ଭାବରେ ଭଗବାନଙ୍କର ସବୁ ରହିଛି। ତେଣୁ ସେଇ ବଳରାମଙ୍କର ବିଷୟରେ ଆମେ ଶୁଣିବା ତାଙ୍କ ଲୀଳା ଶୁଣିବା। ତେଣୁ ଆମେ ଆଜି ଚିନ୍ତା କରିଥିଲୁ କିଛି ତତ୍ତ୍ୱ ପ୍ରକାଶ କରିବା ପାଇଁ ତେଣୁ ଏଇଟା କୁହାଯାଇଛି ଭକ୍ତଭାବ ଅଙ୍ଗୀକରି ବଳରାମ ଲକ୍ଷ୍ମଣ ଅଦ୍ୱୈତ ନିତ୍ୟାନନ୍ଦ ଶେଷ ସଂକର୍ଷଣ କୃଷ୍ଣର ମାଧୁର୍ଯ୍ୟ ରସା ମୃତକରେ ପାନ ସେଇ ସୁଖେ ମତ କିଛୁ ନାହିଁ ଜାନେ ଆନ। ଭକ୍ତଭାବ ଅଙ୍ଗୀକରିକି ବଳରାମ ଲକ୍ଷ୍ମଣ ଯିଏ ଲକ୍ଷ୍ମଣ ଥିଲେ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ସେ ବର୍ତ୍ତମାନ କୃଷ୍ଣଙ୍କ ଲୀଳାରେ ବଡ଼ ଭାଇ ରୂପରେ ରହିଛନ୍ତି ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ସାନ ଭାଇ ରୂପରେ ରହିଥିଲେ ଏବଂ ସିଏ ଅଦ୍ୱୈତ ନିତ୍ୟାନନ୍ଦ ଏଇ ସେମାନେ ସବୁ ସେଇ ଶେଷ ସଂକର୍ଷଣ ତାଙ୍କର ବିସ୍ତାର। ବଳରାମ ହେଉଛନ୍ତି ନିତ୍ୟାନନ୍ଦ ଏବଂ ସେ ତାଙ୍କର ବିସ୍ତାର ହେଉଛନ୍ତି ରହିଛନ୍ତି ଅଦ୍ୱୈତ ମଧ୍ୟ ସେଇଭଳି ଭାବରେ ଯେଉଁ ଭଗବାନଙ୍କର ଯେଉଁ ରହିଛି ସ୍ୱରୂପ ଶକ୍ତି ସ୍ୱରୂପ ଶକ୍ତି ଯେଉଁ ରହିଛି ତାଙ୍କର ଯେଉଁ କ'ଣ ତାଙ୍କର ଯେଉଁ ଅନ୍ତରଙ୍ଗା ଶକ୍ତି ଏ ଅନ୍ତରଙ୍ଗା ଶକ୍ତି ହେଉଛନ୍ତି କିଏ କିଏ ନା ଇଏ ହେଉଛନ୍ତି ସଚିତ ଓ ଆନନ୍ଦ ସଚିଦାନନ୍ଦ ଘନ ଭଗବାନ ଯେଉଁ ଇଏ ହେଉଛନ୍ତି ସଦଂଶେ ସନ୍ଧିନୀ ଶକ୍ତି ଭଗବାନଙ୍କର ସଦଂଶେ ସନ୍ଧିନୀ ଏ ଭଗବାନଙ୍କର ଅନ୍ତରଙ୍ଗ ପ୍ରକାଶ ବା ତାଙ୍କର କ'ଣ ତାଙ୍କର ଯେଉଁ ରହିଛି ତାଙ୍କର ଯେଉଁ ବହିରଙ୍ଗା ତାଙ୍କର ଅନ୍ତରଙ୍ଗା ଅନ୍ତରଙ୍ଗା ଶକ୍ତି ହେଉଛନ୍ତି ସଚିତ ଆନନ୍ଦ ସଦଂଶେ ସନ୍ଧିନୀ ଶକ୍ତି ଭଗବାନଙ୍କର ରହିଛି ଚିଦଂଶେ ସମ୍ବିତ ଶକ୍ତି ଆନନ୍ଦାଂଶେ ଲାହାଦିନୀ ଶକ୍ତି ବଳରାମ ହେଉଛନ୍ତି ସଦ ସନ୍ଧିନୀ ଶକ୍ତି ଭଗବାନଙ୍କର ସନ୍ଧିନୀ ଶକ୍ତି ବଳରାମ ଏ ଜ୍ଞାନ ପ୍ରକାଶ ସନ୍ଧିନୀ ଆମେ ଜ୍ଞାନ ପ୍ରାପ୍ତ ହେବା ସନ୍ଧାନ କରିବା ଭଗବାନ ବିଷୟରେ ଭଗବାନ ବିଷୟରେ ସବୁ ଆଦି ଗୁରୁ ଯେଉଁ ରହିଛନ୍ତି ସିଏ ଆମକୁ ଜ୍ଞାନ ପ୍ରଦାନ କରିବେ ଭଗବାନ ବିଷୟରେ ଯେଉଁ ସନ୍ଧାନ କରିବା ପାଇଁ ସନ୍ଧିନୀ ଶକ୍ତି ଯେଉଁ ଦରକାର ସିଏ ହେଉଛନ୍ତି ଭଗବାନ ବଳରାମ ସନ୍ଧିନୀ ସେଇ ସନ୍ଧାନ ପ୍ରଦାନ କରିବେ। ତେଣୁ ଭଗବାନ ବଳରାମଙ୍କୁ ଯେଉଁମାନେ କୃପା ପ୍ରାପ୍ତ ହେବେ ସେମାନେ ଯେଉଁ ରହିଛି ଆମର ବିଭିନ୍ନ ପ୍ରକାର ରହିଛି କ'ଣ ତତ୍ତ୍ଵ ସବୁ ତତ୍ତ୍ଵ ଭ୍ରମ ସବୁ ରହିଛି ଭଗବାନଙ୍କର ତତ୍ତ୍ୱ ଯେଉଁ ରହିଛି, ତତ୍ତ୍ୱ ଭ୍ରମ ଚାରି ପ୍ରକାର ଜିନିଷ ରହିଛି ନା, ଗୋଟେ ହେଲା କ'ଣ, ଆମେ ଯେତେବେଳେ ଭଗବାନ ଭଜନ କରୁଛେ ସେତେବେଳେ ଆମର ଯେଉଁ ରହିଛି କ'ଣ ନା, ଯେଉଁ ବିଭିନ୍ନ ପ୍ରକାର ତତ୍ତ୍ୱ ଭ୍ରମ ସବୁ ରହିଛି ସେ ତତ୍ତ୍ୱ ଭ୍ରମ ସବୁ ଦୂର ହେବ। ଆମେ ଭଗବାନଙ୍କୁ ଯେତେବେଳେ ପୂଜା କରୁଛେ ବା ଭଗବାନଙ୍କର ଭଜନ କରୁଛେ, ଆଦୌ ଶ୍ରଦ୍ଧା କିଛି ବା ବିଶ୍ୱାସ କିଛି ରହିଛି ଯେଉଁଥିପାଇଁ ଆମେ ଭଗବାନ ଭଜନ କରୁଛେ, ତତେ ସାଧୁସଙ୍ଗ, ତାପରେ ଆମେ ସାଧୁସଙ୍ଗ କରୁଛେ। ସାଧୁସଙ୍ଗ କରିବା ଫଳରେ କ'ଣ ହେଉଛି ନା, ଭଗବାନ ନାମ କୀର୍ତ୍ତନ ଭଜନ ଭଜନ କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଏ ଭଜନ କ୍ରିୟା କଲେ କ'ଣ ହେବ ନା, ଅନର୍ଥ ନିବୃତ୍ତି ହେବ। ଏ ଅନର୍ଥ କ'ଣ, ଅନର୍ଥ ହେଉଛି ଚାରି ପ୍ରକାର ରହିଛି ଅନର୍ଥ, ହେଉଛି କ'ଣ ନା, ଗୋଟେ ହେଲା ଅସତ୍ ତୃଷ୍ଣା, ଗୋଟେ ହେଉଛି ହୃଦୟ ଦୌର୍ବଲ୍ୟ, ଗୋଟେ ହେଉଛି ବିଷମୟ ଅପରାଧ, ଆଉ ଗୋଟେ ହେଉଛି ତତ୍ତ୍ୱଭ୍ରମ। ଏ ଚାରୋଟି ହେଉଛି କ'ଣ, ଇଏ ହେଉଛି ଅନର୍ଥ, ଏ ସବୁ ଚାରୋଟି ଅନର୍ଥ ରହିଛି, ଅନର୍ଥ ରହିଛି ଯେଉଁଥିପାଇଁ କି ଅସତ୍ ତୃଷ୍ଣା। ଚୈତନ୍ୟ ଚରିତାମୃତରେ ଏ ଆମର ରୂପ ଗୋସ୍ୱାମୀ ଭକ୍ତି ଗୋସ୍ୱାମୀ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଏ କ'ଣ କ'ଣ ନା, ଏ ଯେଉଁ ତତ୍ତ୍ୱ, ଏ ଯେଉଁ ରହିଛନ୍ତି ଭଜନ କ୍ରିୟା ଅର୍ଥ ଅନର୍ଥ, ଅନର୍ଥ କ'ଣ କ'ଣ ସବୁ ରହିଛନ୍ତି। ପ୍ରଥମେ ହେଲେ ଅସତ୍ ତୃଷ୍ଣା, ଅସତ୍ ତୃଷ୍ଣା, ଏ ଅସତ୍ ତୃଷ୍ଣା ହେଉଛି ରୂପଗୋସ୍ୱାମୀ କହୁଛନ୍ତି ଚାରି ପ୍ରକାର ଅସତ୍ ତୃଷ୍ଣା ରହିଛନ୍ତି। ଗୋଟେ ହେଉଛି ପାରତ୍ରିକ ଐଷଣା, ଗୋଟେ ହେଉଛି ଅହିକ ଐଷଣା, ଗୋଟେ ଭୁକ୍ତିକାମ ମୁକ୍ତିକାମ, ଇଏ ହେଉଛି ଅସତ୍ ତୃଷ୍ଣା। ଚାରି ପ୍ରକାର ଅନର୍ଥ ରହିଛି, ଗୋଟେ ହେଉଛି ଅସତ୍ ତୃଷ୍ଣା, ଭୌତିକ ଜଗତ ପ୍ରତି ଯେଉଁ ଆସକ୍ତି ରହିଛି ଏ ଅସତ୍ ତୃଷ୍ଣା ବୋଲି କୁହାଯାଉଛି। ଏ ଚାରି ପ୍ରକାର ରହିଛି, ପାରତ୍ରିକ ଆସଣା ମୁକ୍ତି ପାଇବା ପାଇଁ ଯେଉଁମାନେ ଚାହୁଁଛନ୍ତି ସେଇଟା ମଧ୍ୟ ଗୋଟେ ତୃଷ୍ଣା, ଭକ୍ତି ମୁକ୍ତି ସିଦ୍ଧି କାମୀ ସକାଳେ ସମସ୍ତେ କିଛି ସେଇଟା କିଛି ଆସକ୍ତି ବା ତୃଷ୍ଣା ରହିଛି ବା ଇଚ୍ଛା ରହିଛି, କାମନା ରହିଛି, ସେଇଟା ଗୋଟେ କାମନା। ଏବଂ ଅହିକ ଐଷଣା, ଏହି ଭୌତିକ ଜଗତରେ ବହୁତ ପ୍ରକାର ଯେଉଁ ଐଶ୍ୱର୍ଯ୍ୟକୁ ପ୍ରାପ୍ତ ହେବା ପାଇଁ ଯେଉଁମାନେ ଚାହୁଁଛନ୍ତି ସେଇଟା ଗୋଟେ ଅସତ୍ ତୃଷ୍ଣା। ଏବଂ ଭୁକ୍ତିକାମୀ ଯେଉଁ ରହିଛନ୍ତି କର୍ମକାଣ୍ଡ ଧାରା ରହିଛି, କର୍ମକାଣ୍ଡ ଧାରାରେ ସେମାନେ ଭଗବାନ ଭଜନ କରିବା ଦ୍ୱାରା ସେମାନେ ଉନ୍ନତ ଲୋକ ପ୍ରାପ୍ତ ହୁଅନ୍ତି, ସେଇଟା ଭୁକ୍ତିକାମୀ ବୋଲି କୁହାଯାଏ ତାଙ୍କର। ଏବଂ ଯେଉଁମାନେ ମୁକ୍ତି କାମନା କରୁଛନ୍ତି, ଏହି ପ୍ରକାର ଚାରି ପ୍ରକାର ଅସତ୍ ତୃଷ୍ଣା ରହିଛି। ଏବଂ ହୃଦୟ ଦୌର୍ବଲ୍ୟ ଯେଉଁ ରହିଛି, ଇଏ ମଧ୍ୟ ଚାରି ପ୍ରକାର ରହିଛି ହୃଦୟ ଦୌର୍ବଲ୍ୟ। ବଳରାମଙ୍କର ଯେଉଁ କୃପା ଜଣେ ପ୍ରାପ୍ତ ହେବ ସେ ହୃଦୟ ଦୌର୍ବଲ୍ୟଟିକୁ ନଷ୍ଟ କରିବେ। ଏ ଯେଉଁ ଆମର ରହିଛି ତତ୍ତ୍ୱଭ୍ରମ ବା ଏ ଯେଉଁ ଅନର୍ଥ ରହିଛି ହୃଦୟ ଦୌର୍ବଲ୍ୟ, ଏ ହୃଦୟ ଦୌର୍ବଲ୍ୟଟାକୁ ବଳରାମଙ୍କ କୃପାରୁ ଜଣେ ନଷ୍ଟ କରିପାରିବ। ଆମ ଶ୍ରୀମଦ୍ ଗୌରବନ୍ଦ ସ୍ୱାମୀ ମହାରାଜ ଏଇଟା କୁହନ୍ତି। ଏ ହୃଦୟ ଦୌର୍ବଲ୍ୟ ମଧ୍ୟ ଚାରି ପ୍ରକାର ରହିଛି, କ'ଣ କ'ଣ ନା, କୃଷ୍ଣେତର ବିଷୟ ପ୍ରତି ଆସକ୍ତି, ଭଗବାନ ଛଡ଼ା ଆଉ ଯେଉଁ ସବୁ ରହିଲା ବିଷୟ ତା ପ୍ରତି ଯେଉଁ ଆସକ୍ତି, ଏ ଗୋଟେ ହୃଦୟ ଦୌର୍ବଲ୍ୟ। ଦ୍ୱିତୀୟ ହେଉଛି କୁଟିନାଟି ବା କାପଟ୍ୟ, କପଟ କରିବା, ଏସବୁ ହେଉଛି ହୃଦୟ ଦୌର୍ବଲ୍ୟ। ତୃତୀୟ ହୃଦୟ ଦୌର୍ବଲ୍ୟ ହେଉଛି ମାତ୍ସର୍ଯ୍ୟ ବା ଈର୍ଷା, ପରସ୍ପରକାତରତା, ଏସବୁ ହେଉଛି। ତେଣୁ ଚତୁର୍ଥ ହେଉଛି ପ୍ରତିଷ୍ଠା ଆଶା, ଲାଭ ପୂଜା ପ୍ରତିଷ୍ଠା, ଏ ଯେଉଁ ପାରୁଛେ ଏଇଟା ହେଉଛି ହୃଦୟ ଦୌର୍ବଲ୍ୟ। ତେଣୁ ଏ ଚାରୋଟି ଯଦି ଅନର୍ଥ ନିବୃତ୍ତି ହେବ ତାହେଲେ ଜଣଙ୍କ ରତି ଉତ୍ପନ୍ନ ହେବ। ରତି ହେଉଛି ଭଗବାନଙ୍କର ପ୍ରେମର ପୂର୍ବ ସ୍ତର ହେଉଛି ରତି। ତାପରେ ଆଉ ସବୁ ରହିଛି କ'ଣ କ'ଣ ନା, ବିଷମୟ ଅପରାଧ ସବୁ ରହିଛି, ବିଭିନ୍ନ ପ୍ରକାର ଅପରାଧ ରହିଛି, ଇଏ ମଧ୍ୟ ଗୋଟେ କ'ଣ ଅନର୍ଥ, ଅନର୍ଥ ବିଷମୟ ଅପରାଧ। କ'ଣ କ'ଣ ଏ ଅପରାଧ, ଆମେ ସବୁଦିନ ସକାଳେ କେବଳ ନାମ ଅପରାଧ କହୁଛେ, ସବୁଦିନ ସକାଳେ 10ଟି ନାମ ଅପରାଧ ରହିଛି, ସେହିଭଳି ଭାବରେ ଅନେକ ଅପରାଧ ରହିଛି। ସ୍ୱରୂପ ଗୋଟେ ଅପରାଧ ରହିଛି, ତାପରେ ଗୋଟେ ଅପରାଧ ବୈଷ୍ଣବ ଅପରାଧ ରହିଛି, ଗୋଟେ ହେଉଛି ଅନ୍ୟମାନଙ୍କ ପ୍ରତି ଅପରାଧ, ଏହିଭଳି ଭାବରେ ବିଭିନ୍ନ ପ୍ରକାର ଅପରାଧ ମଧ୍ୟ ରହିଛି। ମାନେ ଭଗବାନ ଭଜନ କଲେ ଏସବୁ ଅପରାଧ ଦୂର ହେବ। ଆଉ ଗୋଟିଏ ହେଉଛି ତତ୍ତ୍ୱଭ୍ରମ। ତତ୍ତ୍ୱଭ୍ରମରେ କ'ଣ କ'ଣ ଆସୁଛି ନା, ଗୋଟିଏ ହେଉଛି ସ୍ୱୀୟ ତତ୍ତ୍ୱ, ଆମେ ନିଜେ କିଏ ଜୀବ ତତ୍ତ୍ୱ, ଏଇଟା ସ୍ୱୀୟ ତତ୍ତ୍ୱ ହେଉଛି ଜୀବ ତତ୍ତ୍ୱ, ଆମେ ନିଜେ କିଏ ଆମେ ଜାଣିନାହିଁ। ଦ୍ୱିତୀୟ ତତ୍ତ୍ୱ ହେଉଛି କୃଷ୍ଣ ତତ୍ତ୍ୱ, ଭଗବାନ ତତ୍ତ୍ୱ। ତୃତୀୟ ତତ୍ତ୍ୱ ହେଉଛି ସାଧ୍ୟ ସାଧନ ତତ୍ତ୍ୱ, ଏବଂ ଚତୁର୍ଥ ତତ୍ତ୍ୱ ହେଉଛି କ'ଣ ନା ବିରୋଧୀ ବିଷୟ ଯେଉଁ ରହିଛି, ବିରୋଧୀ ବିଷୟ ତତ୍ତ୍ୱଭ୍ରମ ରହିଛି, ଭଗବାନଙ୍କ ବିରୋଧରେ ଯେଉଁମାନେ ରହିଛନ୍ତି ତାଙ୍କ ବିଷୟରେ ମଧ୍ୟ ତତ୍ତ୍ୱଭ୍ରମ ରହିଛି। ଏହିଭଳି ଭାବରେ ଭଗବାନ ସନ୍ଧିନୀ ଶକ୍ତି ଚିଦଂଶେ ସନ୍ଧିନୀ ଶକ୍ତି ଭଗବାନ ବଳରାମ ଏହିସବୁ ଆମକୁ ଦେବେ, କୃପା କରିବେ ବଳରାମଙ୍କ କଥା। ତେଣୁ ଏହିଭଳି ଭାବରେ ତତ୍ତ୍ୱ ରହିଛି, ଆମେ ତାଙ୍କ ବିଷୟରେ ଶ୍ରବଣ କରିବା, ଭଗବାନଙ୍କର ବଳରାମଙ୍କର କଥା ଆସିବ, ବଳରାମଙ୍କ ବିଷୟରେ ଆମେ ପ୍ରଥମେ ଜାଣିଲେ ଏଭଳି ଭାବରେ ତତ୍ତ୍ୱ ସବୁ ରହିଛି। ତେଣୁ ସେହି ଭଗବାନ ବିଷୟରେ ଭାଗବତମରେ ସବୁ ବର୍ଣ୍ଣନା କରାଯାଇଛି। ଭଗବାନ ଆମେ କହିଲେ ଭଗବାନ ବଳରାମ ହେଉଛନ୍ତି କୃଷ୍ଣଙ୍କର ପ୍ରଥମ ବିସ୍ତାର ହେଉଛି ବଳରାମ। ତେଣୁ ପ୍ରଥମେ ଯେତେବେଳେ ଭାଗବତମରେ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଭଗବାନଙ୍କର ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ବଳରାମଙ୍କୁ 19ତମ ଅବତାର ରୂପରେ ବର୍ଣ୍ଣନା କରାଯାଇଛି। 19ତମ ଅପରାଧ 19ତମ ଅବତାର ହେଉଛନ୍ତି ଭଗବାନ ବଳରାମ, ଏବଂ 20ତମ ଅବତାର ହେଉଛନ୍ତି ଭଗବାନ କୃଷ୍ଣ। ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ବଳରାମ ହେଉଛନ୍ତି ସେହିଭଳି ଭାବରେ 19ତମ ଅବତାର। ପ୍ରଥମେ ଆସିଲେ ଭଗବାନ ବଳରାମ ଆସିଲେ, ତାପରେ ଭଗବାନ କୃଷ୍ଣ ଆସିବେ। ତେଣୁ ବଳରାମ ଯେତେବେଳେ ଆସିବେ ଭାଗବତମରେ ଆମେ ଶ୍ରବଣ କରିବା ଭଗବାନଙ୍କ ଲୀଳାକୁ, ଦଶମ ସ୍କନ୍ଧରେ ଏସବୁ କଥା ଆସିବ। ତେଣୁ ଦଶମ ସ୍କନ୍ଧରେ ଭଗବାନଙ୍କର ବିଷୟରେ ଯେତେବେଳେ ପରୀକ୍ଷିତ ମହାରାଜ ଶୁଣିବା ପାଇଁ ଚାହୁଁଛନ୍ତି ଭଗବାନ ବିଷୟରେ, ଭାଗବତମ ଦଶମ ସ୍କନ୍ଧରେ ଭଗବାନ ବିଷୟରେ ଯେଉଁ ବର୍ଣ୍ଣନା କରାଯାଉଛି, ନଅଟି ସ୍କନ୍ଧ କହିସାରିଲା ପରେ ଦଶମ ସ୍କନ୍ଧ ଆସିବ। ନଅଟି ସ୍କନ୍ଧରେ ଭଗବତ ତତ୍ତ୍ୱ ସବୁ ରହିଛି, ବିଭିନ୍ନ ଯେଉଁ ସୃଷ୍ଟି ତତ୍ତ୍ୱ ଯାଉଛି, ସୃଷ୍ଟି ସ୍ୱର୍ଗ ଅବିସର୍ଗ ସ୍ଥାନ ପୋଷଣ ଉତ୍ତୟ ମନ୍ନତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ, ଦଶଟି ବିଷୟ ରହିଛି ଭାଗବତମରେ। ତେଣୁ ଆଶ୍ରୟ ତତ୍ତ୍ୱ ହେଉଛନ୍ତି ଭଗବାନ, ଯିଏକି ଦଶମ ସ୍କନ୍ଧରେ ତାଙ୍କ ବିଷୟରେ ବର୍ଣ୍ଣନା କରାଯିବ। ତେଣୁ ନଅଟି ସ୍କନ୍ଧରେ ଭଗବାନଙ୍କର ଅନ୍ୟ ତତ୍ତ୍ୱ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଖାଦ୍ୟ କୌଣସି ଗ୍ରହଣ କରୁନାହାନ୍ତି ବା ପାନୀୟ ଗ୍ରହଣ କରୁନାହାନ୍ତି, ବିଶ୍ରାମ ମଧ୍ୟ ନେଉନାହାନ୍ତି, ନନ୍ଷ୍ଟପ୍ ଶ୍ରବଣ କରୁଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ଲୀଳାକୁ ଦଶମ ସ୍କନ୍ଧର ଲୀଳାକୁ ସଂକ୍ଷେପରେ 2-4ଟି ଶ୍ଳୋକରେ ବର୍ଣ୍ଣନା କରିଦେଲେ। ନବମ ସ୍କନ୍ଧ 24 ଅଧ୍ୟାୟରେ 2-4ଟି ଶ୍ଳୋକରେ ଯେତେବେଳେ ବର୍ଣ୍ଣନା କରିଦେଲେ, ପରୀକ୍ଷିତ ମହାରାଜ ଚାହିଁଲେ ବିସ୍ତାର ଭାବରେ ଶୁଣିବା ପାଇଁ, ଭଗବାନଙ୍କ ଲୀଳାକୁ ବିସ୍ତାର କଲେ ଶେଷ ହେବ ନାହିଁ। କିନ୍ତୁ ଆମର ଟାଇମ୍ ଲିମିଟ୍ ରହିଛି, ଆମେ ଯେମିତି ଭାଗବତ କଥା କହିବା ଟାଇମ୍ ଲିମିଟ୍ ରହିଛି, ସେହିଭଳି ଭାବେ ସୁଖଦେବ ଗୋସ୍ୱାମୀଙ୍କ ମଧ୍ୟ ଟାଇମ୍ ଲିମିଟ୍ ଥିଲା, 7 ଦିନ ତାଙ୍କର ଆୟୁଷ ତିଲା, ତା ଦେହରୁ 4-5 ଦିନ ଚାଲିଗଲାଣି, ଆଉ ଯେତିକି ଦିନ ରହିଲା ସେତିକି ଦିନରେ ଭଗବାନଙ୍କ ତତ୍ତ୍ୱ କୁହାଯିବ। ତେଣୁ ସେଥିପାଇଁ ଟିକେ ଚାହୁଁଥିଲେ ଯେ ପରୀକ୍ଷିତ ମହାରାଜ ଟିକେ ବିଶ୍ରାମ ନିଅନ୍ତୁ ବା କିଛି ଟିକେ ଜଳପାନ କରନ୍ତୁ, ଏସବୁ ଏତେ ଦିନ ରହିଗଲାଣି ଶୁଣିଲେଣି। କିନ୍ତୁ ପରୀକ୍ଷିତ ମହାରାଜ ଭଗବାନ କଥା ଶ୍ରବଣରେ ଏଭଳି ଭାବରେ ମତ ହୋଇକି ରହିଛନ୍ତି, ଭଗବାନ କଥାକୁ ଯେତେବେଳେ ସଂକ୍ଷେପରେ କହିଦେଇଗଲେ ପରୀକ୍ଷିତ ମହାରାଜ କହୁଛନ୍ତି ପ୍ରଭୁ ଭଗବାନ ଲୀଳାକୁ ଏତେ ସଂକ୍ଷେପରେ କହିଲେ ହେବ, ତାକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ, ଭଗବାନ ଲୀଳା ଏଭଳି ରହି ବିସ୍ତାର ରହି ଶେଷ କଲେ ଶେଷ ହେବ ନାହିଁ ଭଗବାନ ଲୀଳା। ତେଣୁ ସେ କହୁଛନ୍ତି ବଳରାମଙ୍କ ଲୀଳା ଆମେ ବର୍ଣ୍ଣନା କରିବା, ତେଣୁ ସେ କହୁଛନ୍ତି ପ୍ରଭୁ ନୈସାତି ଦୁଃସାହା କ୍ଷୁନ୍ମାଂ ତ୍ୟକ୍ତୋଦମ ବିବାଦତେ ପିବନ୍ତମ ତନ୍ମୁଖାମ୍ବୁଜମ ଚିଉତମ ହରି କଥାମୃତମ। ପ୍ରଭୁ ଆପଣ ଚିନ୍ତା କରନ୍ତୁ ନାହିଁ, ମୁଁ କୌଣସି ଖାଦ୍ୟ ଗ୍ରହଣ କରିନାହିଁ ବା ପାନୀୟ ଗ୍ରହଣ କରିନାହିଁ ବା ବିଶ୍ରାମ ନେଇନାହିଁ, ସେଥିପାଇଁ ଚିନ୍ତା କରନ୍ତୁ ନାହିଁ। ମୋତେ ଏ ଯେଉଁ କ'ଣ ଯେଉଁ କ୍ଷୁଧାଟା କେହି ସହ୍ୟ କରିପାରିବେ ନାହିଁ, କିନ୍ତୁ ମୋତେ କୌଣସି ବାଧା ଆସୁନାହିଁ, କାହିଁକି ନା ମୁଁ ଏ ପାନ କରୁଛି ଅମୃତକୁ ପାନ କରୁଛି, କଥା ମୁଁ ତ ପାନ କରୁଛି ତ ଏହା କ'ଣ ନୈସାହାତି ଦୁଃସହା କ୍ଷୁନ୍ମାଙ୍ଗ ତାକୁ ତମ ବିବାଦ ଯେ ପିବନ୍ତମ ତୋ ମୁଖାମୃତମ କ୍ୟୁତମ ହରି କଥାମୃତମ ଭଗବାନ କଥା ହେଉଛି ଅମୃତ ଅମୃତ ପାନ କରୁଛନ୍ତି ସିଏ ଯେଉଁମାନେ ଯେତେ ଉନ୍ନତ ସେମାନେ ସେତେ ଏଇ ଅମୃତଟାକୁ ଆସ୍ୱାଦନ କରିବେ ଯେଉଁମାନେ ଏ ଭକ୍ତି ମାର୍ଗରେ ଯେତେ ଅଗ୍ରସର ହେଲେଣି ସେମାନେ ଏ କଥା ଅମୃତକୁ ସେହିଭଳି ଭାବରେ ଆସ୍ୱାଦନ କରିବେ ଯେଉଁମାନେ ଉନ୍ନତ ହେଇନାହାନ୍ତି ତାଙ୍କୁ ଏ କଥାଟା ଆନନ୍ଦ ଲାଗିବ ନାହିଁ ପରୀକ୍ଷିତ ମହାରାଜ ଯେଉଁ ସ୍ତରରେ ଅଛନ୍ତି ସିଏ ହେଉଛନ୍ତି ଆଦର୍ଶ ସିଏ ହେଉଛନ୍ତି ଶ୍ରବଣର ଆଚାର୍ଯ୍ୟ ଶ୍ରବଣରେ ସିଏ ହେଉଛନ୍ତି ଆଚାର୍ଯ୍ୟ ନ ଖାଇ ନ ପିକିରି ବିଶ୍ରାମ ନ ନେଇକି ସେ ଶ୍ରବଣ କରୁଛନ୍ତି ଏଭଳି ସ୍ତର ରହିଛି ଆସ୍ୱାଦନ କରୁଛନ୍ତି ବହୁତ କଷ୍ଟ ତାଙ୍କୁ ଲାଗୁନି ବହୁତ ଆନନ୍ଦ ଅମୃତ ପାନ କରୁଛନ୍ତି ଅମୃତ କହିଲେ ନା ପିବନ୍ତମ ତନ୍ ମୁଖାମୁଜମ ଚିଉତମ ହରି କଥାମୁଜମ ଭଗବାନଙ୍କର କଥା ରୂପକ ଅମୃତକୁ ସେ ପାନ କରୁଛନ୍ତି ତେଣୁ ଏଇଭଳି ଭାବରେ ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହିଲେ ଭଗବାନ ଲୀଳାକୁ ବିସ୍ତାର କରିବା ପାଇଁ ଭଗବାନ ଲୀଳାକୁ ବିସ୍ତାର କରି କହୁଛନ୍ତି ଆଉ ବଳରାମଙ୍କ ଲୀଳା ମଧ୍ୟ ଆମେ ବିସ୍ତାର କରିବା ତେଣୁ ସେ କହୁଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି ବାସୁଦେବ କଥା ପ୍ରଶ୍ନ ପୁରୁଷାଂ ତିନି ପୁନାଦିହି ଭକ୍ତାରମ ପୃଚ୍ଛକମ ଶ୍ରୋତୃମ ତତ୍ପାଦ ଶରୀରମ ଯଥା ଭଗବାନ କଥା ଶ୍ରବଣରେ ଭଗବାନଙ୍କୁ ଯେଉଁମାନେ ତିନି ପ୍ରକାର ବ୍ୟକ୍ତି ପବିତ୍ର ହୋଇଯାଆନ୍ତି ବାସୁଦେବମାନେ ପ୍ରଶ୍ନ ପଚାରନ୍ତି ସେମାନେ ହେଉଛନ୍ତି ପୃଚ୍ଛକ ପ୍ରଶ୍ନ ପଚାରୁଛନ୍ତି ଯେଉଁମାନେ ଶ୍ରବଣ କରିବେ ତାଙ୍କର ବିଭିନ୍ନ ପ୍ରକାର ପ୍ରଶ୍ନ ଆସିବ ତେଣୁ ଯଦ୍ଭିଧି ପ୍ରଣିପାତ ପରିପ୍ରଶ୍ନ ନ ସେବା ସେଥିପାଇଁ ରହିଛି ଆମର ବ୍ୟବସ୍ଥା ରହିଛି ଯେଉଁଠି ଆମେ ବୁଝିପାରିବା ନାହିଁ ପ୍ରଶ୍ନ ରହିଛି ପ୍ରଶ୍ନ କାର୍ଯ୍ୟ ଆମର ମନ୍ଦିରରେ ଇସ୍କନରେ ରହିଛି ପାଞ୍ଚ ମିନିଟ୍ କୋଶ୍ଚିନ୍ ଆନ୍ସର୍ ରହିଛି କଥାରେ କଥା ଯେଉଁମାନେ କଥା କହୁଛନ୍ତି ସେମାନେ ତ ଉନ୍ନତ ବ୍ୟକ୍ତି ତଥାପି ଉନ୍ନତ ବ୍ୟକ୍ତି ଜଣେ ହେଲେ ମଧ୍ୟ ତାଙ୍କର କଥାରେ ସେ ଗୋଟିଏ ପ୍ରସଙ୍ଗରେ କହୁଥିବେ ଆମେ ଯେତେବେଳେ ସୁଖଦେବ ଗୋସ୍ୱାମୀ କଥା କହୁଛନ୍ତି ଭାଗବତଙ୍କ କଥା ସେ ଏଭଳି ଭାବରେ ଭଗବାନ କୃଷ୍ଣଙ୍କ ଲୀଳାରେ ଆବେଶ ଆସିଯାଇଛି ବଳରାମଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି ବଳରାମଙ୍କ ଲୀଳା ତେଣୁ ପରୀକ୍ଷିତ ମହାରାଜ ପଚାରିବେ ପ୍ରଭୁ ପ୍ରଥମ ସ୍କନ୍ଧ 67-68 ଅଧ୍ୟାୟ ଦଶମ ସ୍କନ୍ଧରେ ପଚାରିବେ ପ୍ରଭୁ ଭଗବାନଙ୍କ ବଳରାମଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ କାରଣ ତାଙ୍କର ଆବେଶ ଥିଲା ଭଗବାନ କୃଷ୍ଣଙ୍କ ଲୀଳାରେ ଅନେକ ତତ୍ଵ ରହିଛି ଭଗବାନଙ୍କର ଜଣେ ଯେତେବେଳେ ବକ୍ତା ଯେ ଜଣେ କଥା କହିବ ତାଙ୍କର ଆବେଶ ରହିଛି ବା ଯେ ତାଙ୍କର ଯେତିକି ଶକ୍ତି ରହିଛି ସେ ଅନୁସାରେ ସେ କହିବେ କିନ୍ତୁ ସୁଖଦେବ ଗୋସ୍ୱାମୀ ସବୁକିଛି ଜାଣନ୍ତି ସବୁକିଛି ଜ୍ଞାନ ତାଙ୍କ ପାଖରେ ରହିଛି କିନ୍ତୁ ଟାଇମ୍ ଲିମିଟ୍ ରହିଛି ଏତିକି ସମୟ ଭିତରେ କହିବାକୁ ପଡ଼ିବ ଟାଇମ୍ ଲିମିଟ୍ ସେଇଟା ହେଉଛି କଥା ତେଣୁ କେଉଁଟା କହିବେ କେଉଁଟା କହିବେ ନାହିଁ ତାକୁ ବାଛିବାକୁ ପଡ଼ିବ ସୁଖଦେବ ଗୋସ୍ୱାମୀ ହେଉଛି ଆଦର୍ଶ ବକ୍ତା ତାଙ୍କଠୁ ଆଉ ଭଳି ଅନ୍ୟ ଉନ୍ନତ ଭକ୍ତ କେହି ବକ୍ତା କେହି ନାହାନ୍ତି ଭାଗବତମର ଆରମ୍ଭରେ ବର୍ଣ୍ଣନା କରାଯାଇଛି ଯେତେବେଳେ ପରୀକ୍ଷିତ ମହାରାଜ ଅଭିଶାପଗ୍ରସ୍ତ ହେଲେ 7 ଦିନ ତାଙ୍କର ଆୟୁଷ ଅଛି ସେହି ସମୟରେ ସିଏ ଯେତେବେଳେ ଖବର ପାଇଲେ ଏ ସମୀକ ଋଷିଙ୍କର ପୁତ୍ର ଶୃଙ୍ଗୀ ଏ 5 ବର୍ଷର ବାଳକ ଆମେ ସେଇଟାକୁ ବିଷୟରେ କହିବା ନାହିଁ ଖାଲି ସଂକ୍ଷେପରେ କହିଦେବା ସେହିଭଳି ଭାବରେ ଶୋକା କ'ଣ ତୃଷାଗ୍ରସ୍ତ ହୋଇକରି ଜଳପାନ କରିବା ପାଇଁ ଯାଇଥିଲେ ସମୀକ ଋଷିଙ୍କ ଆଶ୍ରମକୁ ସମୀକ ଋଷି ଯେତେବେଳେ କ'ଣ ଧ୍ୟାନମଗ୍ନ ହୋଇକରି ରହିଛନ୍ତି ତାଙ୍କର ପରୀକ୍ଷିତ ମହାରାଜଙ୍କ କ୍ରୋଧ ଆସିଲା ଜୀବନର ପ୍ରଥମ ଥର ପାଇଁ ଏଭଳି କ୍ରୋଧ ଆସିଲା ଏ ଭଗବାନ ଲୀଳା ପ୍ରକାଶିତ ହେବ ଭଗବାନ ବଳରାମଙ୍କ ଲୀଳା ଆଜି ପ୍ରକାଶିତ ହେବା ପାଇଁ ଏସବୁ ବ୍ୟବସ୍ଥା ହୋଇଛି ପ୍ରକୃତରେ ଆମେ ଚିନ୍ତା କରୁନଥିଲୁ ବଳରାମ ବିଷୟରେ କହିବା ପାଇଁ କିନ୍ତୁ ଆମର ଅମାଇ ପ୍ରଭୁଙ୍କର ଆଗ୍ରହ ଆସିଲା ଏ ବଳରାମଙ୍କ ଇଚ୍ଛା ବଳରାମଙ୍କ ଇଚ୍ଛା ତାଙ୍କ ଭକ୍ତ ମଧ୍ୟ ପ୍ରକାଶିତ ହୁଏ ବଳରାମ ଚାହାନ୍ତି ତାଙ୍କର ତତ୍ତ୍ୱକୁ ପ୍ରକାଶ କରିବା ପାଇଁ ତେଣୁ ପରୀକ୍ଷିତ ମହାରାଜଙ୍କ କ୍ରୋଧ ଆସିଲା ତେଣୁ ସିଏ କ'ଣ କଲେ ଗୋଟେ ସର୍ପକୁ ଲଗେଇଦେଲେ ଗଳାରେ ପକେଇଦେଲେ ସର୍ପଟାକୁ ଏଇ କଥା ତାଙ୍କର 5 ବର୍ଷର ପୁତ୍ର ଶୃଙ୍ଗି ନିକଟରେ ସ୍ନାନ କରୁଥିଲେ ନଦୀରେ ଏ କଥା ଯେତେବେଳେ ଶ୍ରବଣ କଲେ ସେତେବେଳେ ତାଙ୍କୁ ଅଭିଶାପ ଦେଇଦେଲେ ଅଭିଶାପ ଯେତେବେଳେ ଦେଇଦେଲେ ସେତେବେଳେ ଏ କଥା ଯେତେବେଳେ ସମୀକ ଋଷି ଜାଣିଲେ ତାଙ୍କୁ 7 ଦିନ ଆୟୁଷ ଅଛି 7 ଦିନରେ ତାଙ୍କୁ ତକ୍ଷକ ଦର୍ଶନ କରିବ ତେଣୁ ସେ ତାଙ୍କୁ ଖବର ପଠାଇଲେ ଆଉ କିଛି କରିହେବ ନାହିଁ ଏ ଗୋଟେ ଏଭଳି କଥା ହେଇଛି ଏଇଟାକୁ ବହୁତ ବିସ୍ତାର କଥା ରହିଛି ଆମେ ଏତେ ବର୍ଣ୍ଣନା କରିପାରିବା ନାହିଁ ଖାଲି ଏତିକି କହିବା ଯେ ଅନ୍ୟ କୌଣସି ଉପାୟ ନଥିଲା, ତେଣୁ ସେ ଖବର ଦେଲେ, ପରୀକ୍ଷିତ ମହାରାଜ ଖବର ଦେଲେ। ତେଣୁ ପରୀକ୍ଷିତ ମହାରାଜ ଯେତେବେଳେ ଶୁଣିଲେ ଘଟଣାଟି, ସେତେବେଳେ ସିଏ ବହୁତ ଆନନ୍ଦିତ ହେଲେ। ସାଧୁ ମେନେ ବୋଲି କୁହାଯାଇଛି, ସାଧୁ ମେନେ ଏ କଥା ଶୁଣିଲେ, ଆପଣଙ୍କର 7 ଦିନ ଆୟୁଷ ଅଛି, ଆମର କ'ଣ ଅବସ୍ଥା ହେବ। ଜଣେ ବ୍ୟକ୍ତି ରହିଛି, କୁହାଯାଇଛି ଜଣେ ବ୍ୟକ୍ତି ବହୁତ ତାହାର ଉପଭୋଗ କରୁଥିଲା, ସବୁ ରହିଛି ତାହାର ସବୁ ଏତେ ମୋଟାମୋଟି ହେଇଯାଉଥିଲା, ସବୁ ଭଲ ହେଉନଥିଲା। ଡାକ୍ତରଙ୍କ ପାଖକୁ ଯାଇଥିଲେ, ସେ ଡାକ୍ତର ତାକୁ କହିଲେ ବହୁତ ପ୍ରକାର ଔଷଧ ବ୍ୟବସ୍ଥା କଲେ, ସବୁ ସେ କିଛି କାମ କଲା ନାହିଁ। ତାକୁ କହିଲେ ତୁମର 7 ଦିନ ଆୟୁଷ ଅଛି, 7 ଦିନରେ ମୃତ୍ୟୁବରଣ କରିବ। ଏ ଯେତେବେଳେ ଶୁଣିଦେଲେ କଥା, ତାଙ୍କର ସ୍ୱାସ୍ଥ୍ୟ ପୁଣି ଠିକ୍ ହେଇଗଲା, ଝଡ଼ିଗଲେ। ଆମେ ଯେତେବେଳେ ଜାଣିବା ଆମର ମୃତ୍ୟୁ ଆଉ ଏତିକି ବୟସ 3 ଦିନ ଅଛି, ତାହେଲେ ଆମେ ଆଉ ଠିକ୍ ଭାବରେ କାର୍ଯ୍ୟ ଚିନ୍ତା କରିପାରିବା ନାହିଁ। କିନ୍ତୁ ପରୀକ୍ଷିତ ମହାରାଜ ଏତେ ଉନ୍ନତ ଭକ୍ତ, ଭାଗବତମ ଶାସ୍ତ୍ର ହେଉଛି ଏଇଭଳି ଭାବରେ, ଭାଗବତମ ଶାସ୍ତ୍ର ଛୋଟିଆ ଶାସ୍ତ୍ର ନୁହଁ। ପରୀକ୍ଷିତ ମହାରାଜ ସମଗ୍ର ପୃଥିବୀର ସମ୍ରାଟ ଥିଲେ, କିନ୍ତୁ ଯେତେବେଳେ ଜାଣିଲେ ତାଙ୍କର 7 ଦିନ ଆୟୁଷ ଅଛି, କୌଣସି ତାଙ୍କର କ୍ଷୁବ୍ଧ ହେଲେ ନାହିଁ, କୌଣସି ବିଚଳିତ ହେଲେ ନାହିଁ। ଧୀର ସ୍ତତ୍ର ନ ମୁହିଅତି, ଭଗବତ ଗୀତାରେ ଯେଉଁ କହିଲେ ଯେଉଁମାନେ ଧୀର ବ୍ୟକ୍ତି ସେମାନେ ମୋହ ହୁଅନ୍ତି ନାହିଁ। ପରୀକ୍ଷିତ ମହାରାଜ ସେଇଭଳି ଭାବରେ ଜଣେ ଧୀର ବ୍ୟକ୍ତି ଥିଲେ, ଯେଉଁ ଶୁଣିଲେ ତାଙ୍କର 7 ଦିନ ଆୟୁଷ ଅଛି, ସେତେବେଳେ ସେ ବର୍ଣ୍ଣନା କରାଯାଇଛି ସାଧୁ ମେନେ, ସେଇଟାକୁ ସେ ଭାବିଲେ ବହୁତ ଠିକ୍ ହେଲା, ବହୁତ ଭଲ ହେଲା। କାରଣ କାରଣ କ'ଣ ନା, ମୋର ଯେଉଁ ଭୌତିକ ଜଗତ ପ୍ରତି ଆସକ୍ତି ରହିଛି, ଏଇଟା ଆମର ବିରକ୍ତି ଆସିବ, ବୈରାଗ୍ୟ ଆସିବ, ଏଇଟା ବୈରାଗ୍ୟ କାରଣ ହେବ। ତେଣୁ ସମଗ୍ର ପୃଥିବୀର ରାଜ୍ୟକୁ ପ୍ରଦାନ କରିଦେଲେ, ତାଙ୍କର ଜ୍ୟେଷ୍ଠ ପୁତ୍ର ଜନ୍ମେଜୟ ପ୍ରଦାନ କରିକିରି ଗଙ୍ଗା ନଦୀ କୂଳକୁ ପଳାଇ ଆସିଲେ। ଆସିକରି କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ ନକରି ପ୍ରାୟ କୁହାଯାଇଛି ଏହିଭଳି ଭାବରେ ସଂକଳ୍ପ ନେଇକି ଆସି ପହଞ୍ଚିଗଲେ ଗଙ୍ଗା ନଦୀ ତଟରେ। ଏବଂ କେତେଜଣ କହନ୍ତି, ଜୀବ ଗୋସ୍ୱାମୀ କହିଛନ୍ତି ଅନ୍ୟ ପୁରାଣରୁ ଉଦ୍ଧାର କରିକିରି ଯେ ସେ ଯମୁନା ନଦୀକୁ ଆସିଥିଲେ ବୋଲି, ଯମୁନା ନଦୀ ତଟରେ ବୋଲି। ଯାହା ହେଉ, ଏଇଭଳି ଭାବରେ ମର୍ତ୍ୟ ନଦୀ ବୋଲି କୁହାଯାଇଛି, ଅମର୍ତ୍ୟ ନଦୀ, ଅମର୍ତ୍ୟ ନଦୀ, ଅମର୍ତ୍ୟ ନଦୀ, ଏ ଗଙ୍ଗା ଏବଂ ଯମୁନା ଦୁଇ ଜଣ ଯାକ ଅମର୍ତ୍ୟ ନଦୀ। ଇଏ ହେଉଛି କ'ଣ, ଇଏ ହେଉଛି କ'ଣ, ଇଏ ହେଉଛି ଅମୃତ, ଅମୃତ ନଦୀ, ଅମୃତ ନଦୀ, ଗଙ୍ଗା ଏବଂ ଯମୁନା ଦୁଇ ଜଣ ଯାକ। ପୁରାଣ ବର୍ଣ୍ଣନା କରାଯାଇଛି ପୁରାଣରେ ଯେ ଗଙ୍ଗା ନଦୀର ଜଳ ଯେତେବେଳେ 100 ଗୁଣ ପବିତ୍ର କରାଯିବ, ସେ ହେଉଛି ଯମୁନା ନଦୀର ଜଳ। ଏଭଳି ଭାବରେ ବର୍ଣ୍ଣନା କରାଯାଇଛି। ଯାହା ହଉ, ପହଞ୍ଚିଗଲେ ସେହି ସମୟରେ ଏ ଖବର ପାଇଗଲେ, 60,000 ମୁନିରୁ ସେ ଆସି ପହଞ୍ଚିଗଲେ, 60,000 ମୁନିରୁ ସେ ଆସି ପହଞ୍ଚିଗଲେ। ତାଙ୍କୁ ସମସ୍ତଙ୍କୁ ପ୍ରଣାମ କରିକିରି ସେ ଗୋଟିଏ ପ୍ରଶ୍ନ ପଚାରିଲେ, ମୋର 7 ଦିନ ଆୟୁଷ ଅଛି, ମୁଁ କ'ଣ କରିବି। ତେଣୁ ତାଙ୍କ ଭିତରେ କୌଣସି ନିର୍ଣ୍ଣୟ ହୋଇପାରୁନଥିଲା କ'ଣ କରାଯିବ। ବିଭିନ୍ନ ପ୍ରକାର ଉପାୟ ରହିଛି ମୋକ୍ଷ ପ୍ରାପ୍ତିର, ବିଭିନ୍ନ ପ୍ରକାର ଉପାୟ ରହିଛି। ତାକୁ କୁହାଯାଏ ହେଉଛି ଭୌତିକ ଜଗତ ହେଉଛି ପବର୍ଗ, ଆଉ ସେଇଟା ହେଉଛି ଭୌତିକ ଜଗତର ଉର୍ଦ୍ଧ୍ୱ ହେଉଛି ଅପବର୍ଗ। ଏ 10 ପ୍ରକାର 10 ବିଧ ରହିଛି ଅପବର୍ଗୀୟା, ଅପବର୍ଗର ରାସ୍ତା 10 ପ୍ରକାର ରାସ୍ତା ରହିଛି। ତେଣୁ ତାଙ୍କ ଭିତରେ ଯେତେବେଳେ ଆଲୋଚନା କରୁଥିଲେ, ସେହି ସମୟରେ ଭଗବାନ ବ୍ୟବସ୍ଥାରେ ସୁଖଦେବ ଗୋସ୍ୱାମୀ ଆସି ପହଞ୍ଚିଗଲେ, ସୁଖଦେବ ଗୋସ୍ୱାମୀ ଆସି ପହଞ୍ଚିଗଲେ। ଗୋଟେ ସବୁଠାରୁ ଜ୍ୟେଷ୍ଠ ଆସନ ଗୋଟେ ଥିଲା ବ୍ୟାସ ଆସନ, ସେ ବ୍ୟାସ ଆସନ ଖାଲି ରହିଥିଲା, ସେଠି କେହି ବସିନଥିଲେ, ସ୍ୱୟଂ ବ୍ୟାସଦେବ ସେଠି ବସିଛନ୍ତି, ବ୍ୟାସଦେବ ବସିଛନ୍ତି, ତାଙ୍କର ଗୁରୁ ନାରଦ ମୁନି ବସିଛନ୍ତି, ବହୁତ ବ୍ରହ୍ମର୍ଷି ଦେବର୍ଷି ରାଜର୍ଷି ସବୁ ବସିଛନ୍ତି ସେଠି, ନାରଦ ମୁନି ସେଠି ବସିଛନ୍ତି। ଏଭଳି ଭାବରେ ବହୁତ 60,000 ମୁନିରୁ ସେମାନେ, କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ ଯେତେବେଳେ ସୁଖଦେବ ଗୋସ୍ୱାମୀ ଆସି ପହଞ୍ଚିଗଲେ, ସେହି ସମୟରେ ସୁଖଦେବ ଗୋସ୍ୱାମୀ 16 ବର୍ଷର ଯୁବକ ଭଳି ରହିଛନ୍ତି, କିଶୋର ବୟସ ରହିଛି, ନବକିଶୋର ବୟସ, ଭଗବାନ ଭଳି ରହିଛନ୍ତି, ଭଗବାନ ଭଳି ଦେଖିବାକୁ ସୌନ୍ଦର୍ଯ୍ୟ ତାଙ୍କର ସବୁ ସେଇଭଳି ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଯେତେବେଳେ ଆସିଲେ, ସାଧାରଣ ବାଳକମାନେ ଏବଂ ସ୍ତ୍ରୀ ଲୋକମାନେ ଭାବୁଥିଲେ ଇଏ ଜଣେ ପାଗଳ ବ୍ୟକ୍ତି, ଭକ୍ତକୁ ସେ ଭାବୁଥିଲେ ପାଗଳ ବୋଲି। କିନ୍ତୁ ଯେତେବେଳେ ସେ ଆସିଲେ ଉଲଗ୍ନ, କୌଣସି ବସ୍ତ୍ର ପରିଧାନ କରିନାହାନ୍ତି, ତେଣୁ ତାଙ୍କୁ ଦେଖିକିରି ଜାଣିପାରିଲେ ମହାପୁରୁଷଙ୍କର ଚିହ୍ନ ରହିଛି, 32ଟି ଚିହ୍ନ ରହିଛି। ତେଣୁ ସେମାନେ ସମସ୍ତେ କେତେଜଣଙ୍କୁ ଛାଡ଼ି ଦେଇକରି ଆଉ ସମସ୍ତେ ଦଣ୍ଡାୟମାନ ହୋଇଗଲେ। ଧନ୍ୟମାନ ହୋଇଗଲେ ଯେତେବେଳେ ପରୀକ୍ଷିତ ମହାରାଜ ଜାଣିଲେ ଏ ପ୍ରଶ୍ନଟି ପଚାରିଛନ୍ତି, ଏଇ ପ୍ରଶ୍ନଟି ପଚାରିଛନ୍ତି, ମୋର ସାତ ଦିନ ଆୟୁଷ ଅଛି, ମୁଁ କ'ଣ କରିବି, ମୋର କ'ଣ କର୍ତ୍ତବ୍ୟ, ଏଇ ଆପଣ ଭଗବାନ ଗୁଣଗାନ କରନ୍ତୁ, ଏଇଟା ମୋତେ ସେ କହିଦେଲେ, ଆପଣ ମୋର କର୍ତ୍ତବ୍ୟ ହେଉଛି ଭଗବାନ ଗୁଣ ଶୁଣିବା, ଆପଣମାନେ ଭଗବାନ ଗୁଣଗାନ କରନ୍ତୁ। କିନ୍ତୁ ତାଙ୍କ ଭିତରେ ଆଲୋଚନା ଚାଲିଛି, କେତେଜଣ ଆଚାର୍ଯ୍ୟ କହୁଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ସେମାନେ ମନରେ ଚିନ୍ତା କରୁଛନ୍ତି, ଯଦି ଶୁକଦେବ ଆସିବେ ତାହେଲେ ପ୍ରଶ୍ନର ଉତ୍ତର ମିଳିପାରିବ, ସେମାନେ ମନରେ ଚିନ୍ତା କରୁଛନ୍ତି। ଏଇଭଳି ଭାବରେ ଚିନ୍ତା କରୁଥିବା ସମୟରେ ଶୁକଦେବ ଗୋସ୍ୱାମୀ ପହଞ୍ଚି ଗଲେ। ଡ୍ରାମାଟିକାଲ ଡ୍ରାମାଟିକାଲ କଥା, ଏକ୍ଜାକ୍ଟ ମିନିଟ୍ରେ ଠିକ୍ ସମୟରେ ଠିକ୍ କାର୍ଯ୍ୟ ହେବ, ଭଗବାନଙ୍କ ଲୀଳା ଏଭଳି ଠିକ୍ ସମୟରେ। ମୁଁ କିଛି ଚିନ୍ତା କରିନଥିଲି ଯେ ବଳରାମ ବିଷୟରେ କହିଗଲି, କିନ୍ତୁ ଭଗବାନ ଲୀଳା ଏଭଳି ଠିକ୍ ସମୟରେ ସେ ଠିକ୍ କଥା ସେ ପହଞ୍ଚିଯିବ। ଆମେ ଦେଖିବା ଭାଗବତରେ ଅନେକ ଲୀଳା ସବୁବେଳେ ଭାବେ ରହିଛି, ଠିକ୍ ସମୟରେ ଆସିକି ସବୁ କଥା ହେଇଯିବ। ଆମର କହିବେ ସନ୍ଦୀପନୀ ମୁନି କହିବେ, ଜଗନ୍ ଭଗବାନ ବିଷୟରେ କହିବେ, ଆଗରୁ କରାଯାଇଥିଲା, ତେଣୁ ଆଗରୁ ସେଇଟା ଠିକ୍ ହେଇଥିଲା ବହୁତ ଦିନ ଆଗରୁ, କିନ୍ତୁ ଏଇଟା ହେଇନଥିଲା, କିନ୍ତୁ ଠିକ୍ ସମୟରେ ଠିକ୍ କାର୍ଯ୍ୟ ହେବ, ଭଗବାନ ଲୀଳା ଏଭଳି। ଆମର ଶକ୍ତିର ବାହାରେ ସେସବୁ ବସ୍ତୁ, ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା, ସେ ଯେଉଁ ବ୍ୟାସ ଆସନଟି ଥିଲା ସବୁଠୁ ଜ୍ୟେଷ୍ଠ ଆସନଟି ସେଇଠି ଥିଲା, ଅନ୍ୟମାନେ ମଧ୍ୟ ସବୁ ଆସନରେ ବସିଥିଲେ, କିନ୍ତୁ ଏ ଜ୍ୟେଷ୍ଠ ଆସନଟି ଖାଲି ରହିଥିଲା। ତେଣୁ ପରୀକ୍ଷିତ ମହାରାଜ ଆଣିକିରି ତାଙ୍କୁ ଆଣିକି ସେ ବ୍ୟାସ ଆସନରେ ବସାଇଲେ, ଉପବେଶନ କରାଇଲେ। ଉଲଗ୍ନ ବ୍ୟକ୍ତି ଜଣେ, ଉଲଗ୍ନ ବ୍ୟକ୍ତି ଜଣେ ଏଭଳି ଜ୍ୟେଷ୍ଠ ଆସନ, ସେଠି 60,000 ମୁନି ତାଙ୍କ ପିତା ରହିଛନ୍ତି, ପିତାଙ୍କ ଗୁରୁ ରହିଛନ୍ତି, ଏଭଳି ଅନେକ ମୁନି ଋଷି ରହିଛନ୍ତି। ଏ ମାତ୍ର 16 ବର୍ଷର ବୟସ ତାଙ୍କୁ, 16 ବର୍ଷ ବୟସ, 2 ଅଷ୍ଟ ବୟସ ବୋଲି କୁହେ, 2 ଅଷ୍ଟ, 2 ରୁ 8 ଗୁଣ ଯେତିକି ସେତିକି, 16 ବର୍ଷ ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ସେହି ଉଲଗ୍ନ ଅବସ୍ଥାରେ ସେ ବସିଲେ, ନା ମୁଁ ବ୍ୟାସାସନ ବସି ଗୋଟେ ବସ୍ତ୍ର ପରିଧାନ କରିବି, ନା ସେହି ଉଲଗ୍ନ ଅବସ୍ଥାରେ ସେ ବସିଲେ ସେଇଠି। ଆମର କହିବାର ଉଦ୍ଦେଶ୍ୟ ସେ ବହୁତ କଥା ରହିଛି, ବିସ୍ତାର ଭାବରେ ଆମେ ବର୍ଣ୍ଣନା କରିବା ନାହିଁ, କିନ୍ତୁ 10ମ ସ୍କନ୍ଧରେ ଯେତେବେଳେ ଏଇ କଥାଟି ପଚାରୁଛନ୍ତି ସେତେବେଳେ ଶୁକଦେବ ଗୋସ୍ୱାମୀ କହୁଛନ୍ତି ଏ ପ୍ରଶ୍ନର ଉତ୍ତର। ଦ୍ୱିତୀୟ ସ୍କନ୍ଧରୁ ତାଙ୍କର କଥା ଚାଲିଛି, ଦ୍ୱିତୀୟ ସ୍କନ୍ଧରୁ 8ମ ସ୍କନ୍ଧ 9ମ ସ୍କନ୍ଧ ପର୍ଯ୍ୟନ୍ତ କଥା ସରିଲାଣି ବର୍ତ୍ତମାନ। ତେଣୁ 10ମ ସ୍କନ୍ଧରେ ଏଇଭଳି ଭାବରେ ଯେତେବେଳେ ପରୀକ୍ଷିତ ମହାରାଜ କହିଲେ ସେତେବେଳେ ଶୁକଦେବ ଗୋସ୍ୱାମୀ କହୁଛନ୍ତି, ବାସୁଦେବ କଥା ପ୍ରଶ୍ନ ପୁରୁଷାଂ ତ୍ରିନ୍ ପୁନାତି ଭକ୍ତାରଂ ପୃଚ୍ଛକଂ ଶ୍ରୋତୃଂ ତତ୍ପାଦ ଶରୀରଂ ଯଥା। ଭଗବାନ ବାସୁଦେବଙ୍କର କଥା କୁହାଯିବ, ଯେ ବାସୁଦେବ କଥା ପ୍ରଶ୍ନ, ଯେ ପ୍ରଶ୍ନ ପଚାରିବେ ହଁ ସେମାନେ ବହୁତ ଭାଗ୍ୟବାନ, କାହିଁକି ନା 3 ପ୍ରକାର ବ୍ୟକ୍ତି ପବିତ୍ର ହୋଇଯାଆନ୍ତି, ପୁରୁଷାଂ ତ୍ରିନ୍ ପୁନାତି, କିଏ କିଏ ନା ବକ୍ତାରମ୍ ପୃଚ୍ଛକମ୍ ଶ୍ରୋତୃମ୍, ଯେ ବକ୍ତା ଯିଏ କହିବେ ସିଏ ସବୁଠାରୁ ଅଧିକ ପବିତ୍ର ହେବେ, କାରଣ ସିଏ ଫୁଲ୍ ଆଟେନସନ୍ ରହିଛି। ତାପରେ ଆସିବେ ପୃଚ୍ଛକମ୍, ଯେ ପ୍ରଶ୍ନ ପଚାରିବେ, ଯାହାର କିଛି ସନ୍ଦେହ ରହିଛି ବା ଯାହାର କିଛି ଜିଜ୍ଞାସା ରହିଛି ସେ ତାପରେ ବା ଏକା ସମୟ ହେଇପାରନ୍ତି, ଯେତିକି ଯିଏ ଯେତିକି ଶ୍ରବଣର ରହିଛି ଗଭୀର ଭାବରେ ଗ୍ରହଣ କରୁଛନ୍ତି ଶ୍ରବଣ କରୁଛନ୍ତି ସେ ସେତିକି ସେଇଟା ପବିତ୍ର ହେବେ, ପ୍ରପୋର୍ସନେଟ୍ ଯିଏ ଯେତିକି ଭାବରେ ଶ୍ରବଣ କରିବେ ସେ ସେଇଭଳି ଭାବରେ ପବିତ୍ର ହେବେ। ଏବଂ ଶ୍ରୋତୃମ୍, ତାପରେ ଆସୁଛନ୍ତି ଅନ୍ୟମାନେ ଶ୍ରବଣକାରୀ, ଶ୍ରବଣକାରୀ କାହାର ଆଗ୍ରହ ଥାଇପାରେ କାହାର ନଥାଇପାରେ, କାହାର ଥାଇପାରେ ନଥାଇପାରେ, କିଏ ମଧ୍ୟ ଶୋଇପଡ଼ୁଛି କଥାରେ, ତେଣୁ ଯାହାର ଯେତିକି ଆଗ୍ରହ ରହିଛି ସେ ସେଇଭଳି ଭାବରେ ପବିତ୍ର ହେବ। କିଭଳି ଭାବରେ ନା ତତ୍ ପାଦ ଶରୀରଂ ଯଥା, ଭଗବାନ ପାଦ ପଦ୍ମରୁ ଉଦ୍ଭୁତ ଯେଉଁ ନଦୀ ରହିଛନ୍ତି ଗଙ୍ଗା ନଦୀ, ଯେଭଳି 3 ଲୋକକୁ ପବିତ୍ର କରିଦେଉଛନ୍ତି, ସ୍ୱର୍ଗ ମର୍ତ୍ୟ ଏବଂ ପାତାଳ, 3 ଲୋକକୁ ପବିତ୍ର କରିଦେଉଛନ୍ତି ଭଗବାନ କଥା ସେଇଭଳି ଭାବରେ। ତେଣୁ ଏଇଠୁ ଆରମ୍ଭ ହେଲା ଭଗବାନ କଥା, ବଳରାମ କଥା ମଧ୍ୟ ଏଇଠୁ ଆରମ୍ଭ ହେଇଛି, ତେଣୁ ଆମେ ଏଠି ବର୍ଣ୍ଣନା କଲେ, ତେଣୁ କହୁଛି ଯେ ଭୂମି ଦୃପ୍ତ ନୃପବ୍ୟାଜ ଦୈତ୍ୟାନି ଗସତାୟୁତୈ ଆକ୍ରାନ୍ତା ଭୂରି ଭାରେଣ ବ୍ରହ୍ମାଣଂ ଶରଣଂ ଯଜୌ। ଭଗବାନ ଯେତେବେଳେ ଆସନ୍ତି, ଆପଣମାନେ ଜାଣିଛନ୍ତି, ଆପଣମାନେ ଭକ୍ତ ମୋଠୁ ଅଧିକ ଜାଣିଛନ୍ତି, ତେଣୁ ଯେତେବେଳେ ଧର୍ମର ଗ୍ଲାନି ହୁଏ, ଅଧର୍ମର ଅଭ୍ୟୁତ୍ଥାନ ହୁଏ ଏବଂ ଭଗବାନ ଆସନ୍ତି, ସେ ପରିତ୍ରାଣାୟ ସାଧୁନା ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ଆଜି ବଳରାମ ଆସିବା ପୂର୍ବରୁ ଭଗବାନ ତାଙ୍କ ବିଷୟରେ ଆମକୁ ଆନନ୍ଦ ପ୍ରଦାନ କରୁଛନ୍ତି, ଆନନ୍ଦ ଘନ ସିଏ ଏବଂ ବିନାଶ, ଯେଉଁମାନେ ବିନାଶ ବ୍ୟକ୍ତି ଦୁଷ୍କୃତ ବ୍ୟକ୍ତି ରହିଛନ୍ତି ତାଙ୍କୁ ବିନାଶ କରନ୍ତି ଏବଂ ଧର୍ମକୁ ସ୍ଥାପନ କରନ୍ତି। ପ୍ରତି ଯୁଗରେ ଆସନ୍ତି ଭଗବାନ, ଏ ଦ୍ୱାପର ଯୁଗର ଘଟଣା, ଦ୍ୱାପର ଯୁଗର ଅନ୍ତିମରେ ଏଇଭଳି ଭାବରେ ଅବସ୍ଥା ହେଇଯାଇଥିଲା, ତେଣୁ ଭୂମି ଦୃପ୍ତ ନୃପ ବ୍ୟାଜ ହେ ନୃପ ପରୀକ୍ଷିତ ମହାରାଜ ଯେତେବେଳେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସେଠି 60,000 ମୁନି ଋଷି ଆସିଛନ୍ତି କିନ୍ତୁ ସେ ଆଉ କାହାକୁ ସମ୍ବୋଧନ କରୁନାହାନ୍ତି ଏକମାତ୍ର ପରୀକ୍ଷିତ ମହାରାଜକୁ ସମ୍ବୋଧନ କରୁଛନ୍ତି ଯେତେ ଆମେ ଦେଖିବା ସମ୍ବୋଧନ କେବଳ ପରୀକ୍ଷିତ ମହାରାଜକୁ ସମ୍ବୋଧନ କରିଛନ୍ତି ଆଉ କାହାକୁ ସେ ଦେଖୁନାହାନ୍ତି ବା କାହାକୁ କହୁନାହାନ୍ତି କିଛି ପରୀକ୍ଷିତ ମହାରାଜ କହୁଛନ୍ତି ନୃପ ଭୂମି ଦୃପ୍ତ ନୃପ ବ୍ୟାଜ ଦୈତ୍ୟାନିକ ଶତାୟୁତେ ଏଭଳି ଭାବରେ ରାଜା ସବୁ ହେଇଯାଇଥିଲେ କ'ଣ ନା ବ୍ୟାଜ ସେମାନେ ଖାଲି ନାଁକୁ ରାଜା କିନ୍ତୁ ପ୍ରକୃତରେ ସେମାନେ ଦସ୍ୟୁ ପ୍ରାୟଶୁ ରାଜସ୍ୟୁ ଏବେ କୁହାଯାଇଛି ଭାଗବତଙ୍କୁ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କଳିଯୁଗରେ ଏଇଭଳି ଭାବରେ ଅବସ୍ଥା ହେବ ତେଣୁ ଭୂମି ଆଉ ସହିପାରିଲେ ନାହିଁ ଇଏ ପାପର ଭାରକୁ ସହି ନ ପାରିକିରି ସେ କ'ଣ କଲେ ନା ବ୍ରହ୍ମାଙ୍କ ପାଖକୁ ଗଲେ ଗୋଟେ ଗାଭୀ ରୂପରେ ବ୍ରହ୍ମାଙ୍କ ପାଖକୁ ଗଲେ ବ୍ରହ୍ମା ସେତେବେଳେ ସୁମେରୁ ପର୍ବତରେ ରହିଥିଲେ ସେଇଠି ଗଲେ ବ୍ରହ୍ମଲୋକକୁ ନଯାଇ ସୁମେରୁ ପର୍ବତକୁ ଗଲେ ବିଷ୍ଣୁ ଚକବୁଟାକୁ ତାଙ୍କ ଭାଷାରେ କହିଛନ୍ତି ତେଣୁ ବ୍ରହ୍ମା ଭୂମିର ଯେଉଁ ଭାରକୁ କେମିତି ଅପନୋଦନ କରାଯିବ ସେଇଠୁ ସେ ଚିନ୍ତା କରିକିରି ଗଲେ ଭଗବାନ ପାଖକୁ ଗଲେ ତେଣୁ ଅନ୍ୟ ସବୁ ଦେବତାମାନଙ୍କୁ ନେଇକି ଗଲେ ଶିବଜୀ ଏବଂ ଏ ଲୀଳା ମଧ୍ୟ ଆସିବ ଭଗବାନ କୃଷ୍ଣଙ୍କ ଲୀଳାରେ ମଧ୍ୟ ଏସବୁ ରହିଛି ଏକା କଥା ଆସିବ ତେଣୁ ଆମର ସାନ୍ଦିପନ୍ମୁନୁ କହିଥିଲି ମୁଁ ଶୁଣିବି କ'ଣ କ'ଣ ଆପଣ କହୁଛନ୍ତି ସେଇଟା ଛାଡ଼ିକି ଅନ୍ୟ କଥା କହିବି ଚୈତନ୍ୟ ଭାଗବତ ମଧ୍ୟ ଆମେ ଦେଖିବା ଚୈତନ୍ୟ ଭାଗବତରେ ଯେତେବେଳେ ମହାପ୍ରଭୁଙ୍କ ଲୀଳା ବର୍ଣ୍ଣନା କରାଯାଉଛି ବୃନ୍ଦାବନଦାସ ଠାକୁର ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ବର୍ଣ୍ଣନାରେ ଏଭଳି ଭାବରେ ଆବେଶ ତାଙ୍କର ଆସିଯାଇଛି ନିତ୍ୟାନନ୍ଦ ପ୍ରଭୁଙ୍କ ଆବେଶ ନିତ୍ୟାନନ୍ଦ ପ୍ରଭୁଙ୍କ ଆବେଶ ଆସିଯାଇଛି ତେଣୁ ଚୈତନ୍ୟ ମହାପ୍ରଭୁଙ୍କ ଲୀଳାକୁ ବିସ୍ତାର ଭାବରେ ବିଶେଷ ଭାବରେ ଅନ୍ତର୍ଲୀଳାଟିକୁ ବର୍ଣ୍ଣନା କରିପାରିନାହାନ୍ତି ତେଣୁ ଚୈତନ୍ୟ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଯେତେବେଳେ ଯାଇଥିଲେ ବୃନ୍ଦାବନ ବୃନ୍ଦାବନବାସୀମାନେ ତାଙ୍କୁ ଅନୁରୋଧ କଲେ ଯେ ମହାପ୍ରଭୁଙ୍କର ଅନ୍ତର୍ଲୀଳାଟାକୁ ବର୍ଣ୍ଣନା କରିବା ପାଇଁ ତେଣୁ ଚୈତନ୍ୟ ଚରିତାମୃତ ସେ ରଚନା କଲେ ତେଣୁ ଯେଉଁ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ବୃନ୍ଦାବନ ଦାସ ଠାକୁର ସେଟାକୁ ସଂକ୍ଷେପରେ ବର୍ଣ୍ଣନା କଲେ ଏବଂ ଯେଉଁ ଲୀଳା ସଂକ୍ଷେପରେ ସେ ବର୍ଣ୍ଣନା କରିଛନ୍ତି ବା ବର୍ଣ୍ଣନା କରିନାହାନ୍ତି ତାକୁ ସେ ବିସ୍ତାର ଭାବରେ ବା ବର୍ଣ୍ଣନା କଲେ ତେଣୁ ପ୍ରଭୁ ମଧ୍ୟ ସେଇଭଳି ଭାବରେ କହିଲେ ମୁଁ ଯେଉଁ ଲୀଳା ଗୋଟେ କହିବି ସେ ଲୀଳାକୁ ସେ ଛାଡ଼ିକି ଅନ୍ୟ ଲୀଳା କହିବି ଭଗବାନ ଲୀଳା ଅନନ୍ତ ରହିଛି ମାତ୍ର ଆମ 7 ଦିନ ରହିଛି 7 ଘଣ୍ଟା 7 ଘଣ୍ଟାରେ କ'ଣ କହିବା ଜଣେ କଥା ତେଣୁ ସେ ସେଥିପାଇଁ କହିଲେ ମୁଁ ଶୁଣିବି ଶୁଣିକି କହିଲେ ସେଥିପାଇଁ କୃଷ୍ଣଦାସ କବିଦାସ ଗୋସ୍ୱାମୀ ମଧ୍ୟ ସେଇଭଳି ଭାବରେ ଆମେ ଭାଗବତମରେ ବ୍ୟାସଦେବ ଯେତେବେଳେ ବର୍ଣ୍ଣନା କରୁଛନ୍ତି ଭଗବାନ ଲୀଳାକୁ ସେ ଏଭଳି ଭାବରେ କୃଷ୍ଣଙ୍କ ଲୀଳାରେ ଆବେଶ ଆସିଯାଇଛି ବଳରାମଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି ତେଣୁ ପରୀକ୍ଷିତ ମହାରାଜ କହିଲେ ସେ ଭଗବାନ ଆମେ ଶୁଣିବା 10ମ ସ୍କନ୍ଧ 68 ଅଧ୍ୟାୟ ନା 67 ଅଧ୍ୟାୟରେ ସେଟା କହିଛନ୍ତି ସେ ଭୂୟ ଏବ ସତୁ ମିଛାମି ରାମ ସେ ଅଦ୍ଭୁତ କର୍ମଣମ ଭଗବାନ ବଳରାମଙ୍କର କଥା ଅଦ୍ଭୁତ କର୍ମ ସିଏ ଆମେ ସେଟା କହିବା ସେ ପରେ କହିବା ଏବେ କହିବା ନାହିଁ ସେ ସମୟ ଆସିକି କହିବା ତେଣୁ ଏହିଭଳି ଭାବରେ ଭଗବାନ ଲୀଳା ଆରମ୍ଭ ହେଇଯାଇଛି ଏଇଠୁ ଆରମ୍ଭ ହେବ କଥା ତେଣୁ ଗଲେ ବ୍ରହ୍ମାଣ୍ଡ ଶରଣ ଯାଉ ତତ୍ର ଗତ୍ୱା ଜଗନ୍ନାଥଂ ଦେବ ଦେବ ବୃଷା କବି କ'ଣ ପୁରୁଷଂ ପୁରୁଷ ସୂକ୍ତେନ ଉପତସ୍ଥେ ସମାହିତ ଏ ଯେଉଁ ଶୋକର ବହୁତ ବ୍ୟାଖ୍ୟା ରହିଛି ପ୍ରଭୁ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିବେ ଆମେ ସଂକ୍ଷେପରେ କହିଦେଉଛୁ କାହିଁକି ଏ ଯେଉଁ ବୃଷା କବି କୁହାଯାଇଛି ଏ ବୃଷା କବିର ଶବ୍ଦରେ ବହୁତ ଅର୍ଥ ରହିଛି ବହୁତ ଅର୍ଥ ରହିଛି କିନ୍ତୁ ଆମେ ଏସବୁ ବର୍ଣ୍ଣନା କରିବା ନାହିଁ ଭଗବାନଙ୍କ ଲୀଳାରେ ସେଠୁ ବିସ୍ତାର ଭାବରେ ସେ ବର୍ଣ୍ଣନା କରିବେ ଆମେ ଖାଲି ସଂକ୍ଷେପରେ କହିଦେଉଛେ ତତ୍ର ଗତ୍ୱା ଦେବତାମାନେ ସବୁ ଚାଲିଲେ କ୍ଷୀରସାଗର ନିକଟକୁ ଚାଲିଲେ କ୍ଷୀରସାଗର ସେଇଠି ରହିଛି କ୍ଷୀରସାଗର ଭଗବାନ ଶୟନ କରିଛନ୍ତି କ୍ଷୀରାବ୍ଦି ସାଇ କ୍ଷୀରସାଗର ଭଗବାନ ଶୟନ କରିଛନ୍ତି କ୍ଷୀରସାଗର ସେଠି ଶୟନ କରିଛନ୍ତି ସେଠି ଗଲେ ସେଠି ଯାଇକରି ଜଗନ୍ନାଥ ଜଗନ୍ନାଥ ସେ ଶୟନ କରିଛନ୍ତି ଜଗତର ନାଥ ଶୟନ କରି ମଧ୍ୟ ସବୁ ଜାଣୁଛି ବର୍ତ୍ତମାନ ଭଗବାନଙ୍କ ଶୟନ ଲୀଳା ଚାଲିଛି ଏ ଯେଉଁ ବାହୁଡ଼ା ଯାତ୍ରାରେ ଭଗବାନ ଯେଉଁ ଏକାଦଶୀ ହେଲା ଶୟନ ଏକାଦଶୀ ଭଗବାନ ଶୟନ କରିଛନ୍ତି 4 ମାସ ପରେ ତାଙ୍କର ନିଦ୍ରା ଭାଙ୍ଗି ଉତ୍ଥାନ ଏକାଦଶୀ ହେବ ଭଗବାନ ଏଭଳି ଭାବରେ ଶୟନ କରିଛନ୍ତି ସବୁବେଳେ ଝକାରଣା ନବଜଳେ ଭଜତିସ୍ମ ଯୋଗ ନିଦ୍ରା ଯୋଗ ନିଦ୍ରା ତାଙ୍କର ଭଗବାନଙ୍କର ଭଗବାନଙ୍କ ନିଦ୍ରା ଓ ଯୋଗ ନିଦ୍ରା ଇଏ ଆମର ଭୌତିକ ଜଗତରେ ଯେଉଁ 3ଟି ରହିଛି ଆମର ଅବସ୍ଥା ରହିଛି ଗୋଟେ ହେଉଛି କ'ଣ ଜାଗ୍ରତ ଅବସ୍ଥା ଗୋଟେ ହେଉଛି ସ୍ୱପ୍ନ ଅବସ୍ଥା ଗୋଟେ ହେଉଛି ନିଦ୍ରା ଗଭୀର ନିଦ୍ରା ଅବସ୍ଥା ଏ 3ଟି ଅବସ୍ଥା କିନ୍ତୁ ଆର ଆଉ ଗୋଟେ ଉନ୍ନତ ଅବସ୍ଥା ରହିଛି ତୁରୀୟ ଅବସ୍ଥା ବୋଲି କୁହାଯାଏ ସମାଧି ଭଗବାନଙ୍କ ଯୋଗ ନିଦ୍ରା ହେଉଛି ସେଇଭଳି ଭାବରେ ଯେଉଁମାନେ ଯୋଗୀମାନେ ଅଷ୍ଟାଙ୍ଗ ଯୋଗ ଆଚରଣ କରି ଯେଉଁ ସମାଧି ପ୍ରାପ୍ତ ହୁଅନ୍ତି ସେହି ସ୍ତର ଭଗବାନ ସେହି ସ୍ତରରେ ଥାଆନ୍ତି ତେଣୁ ସେଇଠି ଯାଇକରି କ'ଣ ତତ୍ର ଗତ୍ୱା ଜଗନ୍ନାଥଙ୍କ ଦେବଦେବ ବୃଷାକବି, ବୃଷାକବି କୁହାଯାଇଛି ଭଗବାନ ବୃଷାକବି, ତତ୍ର ଗତ ଜଗନ୍ନାଥ ଦେବଦେବ ବିଷାକବି, ବିଷା ବିଷ କ'ଣ ସବୁ ସମସ୍ତଙ୍କ କାମନା ପୂରଣ କରିବେ ଭଗବାନ ସେ ବୃଷାକବି ବିଷ୍ଣୁକର ଏହି ଶବ୍ଦଟିର ବହୁତ ତାତ୍ପର୍ଯ୍ୟ ରହିଛି। ତେଣୁ ଏଠି ଯେଉଁ କୁହାଗଲା ବୃଷାକବି ସେଇଠି ଯାଇକରି ଭଗବାନ ଶୟନ କରିଛନ୍ତି, ସେଇଠି ତାକୁ ପୁରୁଷ ସୂକ୍ତ ମନ୍ତ୍ରରେ ଭଗବାନଙ୍କ ସ୍ତୁତି କରିବା ଆରମ୍ଭ କଲେ। ଓଂ ସହସ୍ର ଶୀର୍ଷା ପୁରୁଷ ସହସ୍ରାକ୍ଷ ସହସ୍ରପା ଇତ୍ୟାଦି ଆମର ପୂଜାରୀମାନେ ଏଇ ଭଗବାନଙ୍କର ଯେତେବେଳେ କୁହାଯାଏ ସ୍ନାନ କରାଯାଏ ଅଭିଷେକ କରାଯାଏ ଏଇ ସହସ୍ର ଏଇ ସୂତକୁ ପାଠ କରନ୍ତି। ଏଇଭଳି ଭାବରେ ଯେତେବେଳେ ପାଠ କରୁଥିଲେ ଭଗବାନଙ୍କର ପାଠ କରୁଛନ୍ତି ଭଗବାନଙ୍କ କ୍ଷୀର ସମୁଦ୍ର ନିକଟରେ, ତେଣୁ ତାଙ୍କର ଆବେଶ ଆସିଯାଇଛି, ଏଭଳି ଆବେଶ ଆସିଯାଇଛି। ତେଣୁ ଆବେଶରେ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ସେହି ସମୟରେ ଭଗବାନ କ'ଣ କଲେ ନା ବ୍ରହ୍ମାଙ୍କର ହୃଦୟରେ ମେସେଜ ଦେଇଦେଲେ, ଭଗବାନ ଆଉ ଦର୍ଶନ ଦେଲେ ନାହିଁ, ବ୍ରହ୍ମାଙ୍କ ହୃଦୟରେ ପଠାଇଦେଲେ, ସମ୍ବାଦ ପଠାଇଦେଲେ। ତେଣୁ ବ୍ରହ୍ମା ଯେତେବେଳେ ସେ ସମ୍ବାଦ ପ୍ରାପ୍ତ ହେଲେ, ଭଗବାନ ଏସବୁ ଦିବ୍ୟ, ଭଗବାନ କର୍ମ ସାଧାରଣ ନୁହଁ, ଆମର ଶକ୍ତି ନାହିଁ ବର୍ଣ୍ଣନା କରିବା ପାଇଁ, ବର୍ଣ୍ଣନା କରିବା ପାଇଁ ଶକ୍ତି ନାହିଁ ବା ସମୟ ମଧ୍ୟ ନାହିଁ। କିନ୍ତୁ ଦେଖନ୍ତୁ ଆମର ସମୟ 9:00 ହୋଇଗଲା, କଥା ଆରମ୍ଭ ହଉ ସମୟ ହୋଇଗଲା, ତେଣୁ ଯାହା ହଉ ସେଥିପାଇଁ ଆମର ପ୍ରଭୁ ବ୍ୟବସ୍ଥା କରିଛନ୍ତି, ଆଉ 15 ମିନିଟ୍ ପୂର୍ବରୁ କଥା କହିବା ପାଇଁ ବ୍ୟବସ୍ଥା କରାଯାଇଛି। ତେଣୁ ଏଇଭଳି ଭାବରେ ବ୍ରହ୍ମାଙ୍କ ହୃଦୟରେ ଯେତେବେଳେ ମେସେଜ୍ ଆସିଗଲା, ସମ୍ବାଦ ଆସିଗଲା, ସେତେବେଳେ ସେ ଦେବତାମାନଙ୍କୁ କହିଲେ, ଶୁଣ ଶୁଣ ଦେବତାମାନଙ୍କୁ କହିଲେ, ଦେବତାମାନେ ସ୍ତୁତି କରୁଥିଲେ, ଏ ଯେଉଁ ରହିଛନ୍ତି ସହସ୍ର ଶିକ୍ଷା ପୁରୁଷ, ଏଇ ଯେଉଁ ପୁରୁଷ ସୂକ୍ତ ମନ୍ତ୍ରରେ ଭଗବାନଙ୍କୁ ସ୍ତୁତି କରୁଥିଲେ। ତେଣୁ ବ୍ରହ୍ମା ଯେତେବେଳେ କହିଲେ ଶୁଣ ଶୁଣ ସାବଧାନ ହୁଅ, ଯେତେବେଳେ କହିଲେ ସେତେବେଳେ ସେମାନେ ବ୍ରହ୍ମା କହୁଛନ୍ତି, କହୁଛନ୍ତି ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତେ ତତ୍ ପ୍ରିୟାର୍ଥଂ ସମ୍ଭବନ୍ତୁ ସୁର ସ୍ତ୍ରିୟ। ଭଗବାନ ମୋତେ ଖବର ଦେଲେ, ମେସେଜ୍ ଦେଲେ ଯେ ଭଗବାନ ପୃଥିବୀ ଦେବୀ ଆସିବା ପୂର୍ବରୁ ସେ ଜାଣିଛନ୍ତି, ପୃଥିବୀର କଥା ଜାଣିଛନ୍ତି ପୂର୍ବରୁ ଜାଣିଛନ୍ତି ସିଏ, ଆମେ ଆସିବା ପୂର୍ବରୁ ଭଗବାନ ସବୁ ଜାଣନ୍ତି, ଆମେ କିଛି ଜାଣିନାହୁଁ। ତ ବିଶେଷ ଭାବରେ ଭଗବାନଙ୍କୁ ଆମେ ଜାଣିନାହୁଁ, ବିଭିନ୍ନ ପ୍ରକାର ତତ୍ତ୍ୱଭ୍ରମ ରହିଛି, ଆମେ କହିଲେ କିଛି କିଛି ତତ୍ତ୍ୱଭ୍ରମ ବିଷୟରେ କହିଲେ, ଏ ତତ୍ତ୍ୱଭ୍ରମ ଭଗବାନ ତତ୍ତ୍ୱ କେହି ଖୁବ୍ କ୍ୱଚିତ ଲୋକ ଜାଣନ୍ତି, ତେଣୁ ଭଗବାନ ସବୁ ଜାଣନ୍ତି। ତେଣୁ ସିଏ କହିଲେ ଯେ ମୁଁ ବସୁଦେବଙ୍କ ଗୃହରେ ଭଗବାନ ପୁରୁଷ ପର, ଯଦି କ୍ଷୀରୋଦକ ସାହି ବିଷ୍ଣୁ ରହିଛନ୍ତି ସେଠି, ସେ କହିଲେନି ମୁଁ ଯିବି ବୋଲି, ସେ କହିଲେ ଭଗବାନ ପୁରୁଷ ପର, ମୂଳ ଭଗବାନ ଯିଏ ଆସିବେ କୃଷ୍ଣ ଆସିବେ, ତାଙ୍କର ଗୋଲୋକ ଧାମରୁ ଆସିବେ, ସିଏ ଗୋଲୋକ ଧାମ ମୂଳ ଭଗବାନ ଆସିବେ, କୃଷ୍ଣ ଭଗବାନ ପୁରୁଷ ପର ପରମ ପୁରୁଷ, ସିଏ ଈଶ୍ୱର ପର ଈଶ୍ୱର ଈଶ୍ୱର ପରମ କୃଷ୍ଣ ପରମ ପୁରୁଷ ସୁଧ ଭଗବାନ କୃଷ୍ଣ ସିଏ ଆସିବେ ପୁରୁଷ ପର, ଜନିଷ୍ୟତେ ତତ୍ ପ୍ରିୟାର୍ଥମ ସିଏ ଜନ୍ମଗ୍ରହଣ କରିବେ ବା ଜନିଷ୍ୟତେ ତାଙ୍କର ପ୍ରିୟ କରିବା ପାଇଁ ସମ୍ଭବନ୍ତ ସୁରସ୍ତ୍ରିୟ, ଏ ଦେବତାମାନେ ସବୁ ଆସିଥିଲେ ସେଇଠିକି, ତୁମେମାନେ ତୁମ ପତ୍ନୀମାନଙ୍କ ସହିତ ଆସି ଭଗବାନଙ୍କ ଲୀଳାରେ ସାହାଯ୍ୟ କର ସୁରସ୍ତ୍ରିୟ। ଏବଂ ସେଇଠି କହିଛନ୍ତି ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ଯେଉଁ କି କହୁଛନ୍ତି ବାସୁଦେବ କଳାନନ୍ତ ସହସ୍ର ବଦନ ସ୍ୱରାଟ ଆଗ୍ରତ ଭବିତା ଦେବ ହରେ ପ୍ରିୟ ଚିକିତ୍ସା। ଭଗବାନ ବଳରାମ କଥା ଆସିଲା, ଭଗବାନ କୃଷ୍ଣ ବଳରାମ ସବୁ ରହିଛି, ସାଇମଲଟେନିୟସ୍ ରହିଛି, ପାଖାପାଖି ସବୁ ରହିଛି, ଭଗବାନ କୃଷ୍ଣ ଲୀଳାରେ ବଳରାମ ଆସିବେ, ବଳରାମ ଲୀଳାରେ କୃଷ୍ଣ ଆସିବେ, ତେଣୁ ସେଇଠି କୁହାଯାଉଛି, ସେଇଠି ମଧ୍ୟ କୁହାହେଇଗଲା ବଳରାମ ମଧ୍ୟ ଆସିବେ, ସିଏ ହେଉଛନ୍ତି କିଏ ନା ବାସୁଦେବ କଳା ଅନନ୍ତ। ଆମେ ଯେଉଁ କହିଲେ ପ୍ରଥମେ କହିଲେ ତତ୍ତ୍ୱ କଥା କହିଲେ, ଭଗବାନ ବଳରାମଙ୍କ ଠାରୁ ଯେଉଁ ବିସ୍ତାର ଆସୁଛନ୍ତି ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏଇ ଚତୁର୍ବ୍ୟୁହ, ତେଣୁ ଇଏ ହେଉଛି ବାସୁଦେବଙ୍କର କଳା, ଇଏ ହେଉଛି ଅନନ୍ତ ଦେବ, ଯିଏକି ସହସ୍ର ବଦନ, ସହସ୍ର ବଦନ ସେ ଅନନ୍ତ ଦେବଙ୍କର 1000 ଫଣା ରହିଛି, ସହସ୍ର ବଦନ ସ୍ୱରାଟ ସିଏ, ଆମେ ଗତକାଲି ପାଳନ କଲେ ଇଣ୍ଡିପେଣ୍ଡେନ୍ସ ସ୍ୱାଧୀନତା ଦିବସ ପାଳନ କଲେ, ଆମେ କିଏ ସ୍ୱାଧୀନ, ଆମେ ସମସ୍ତେ ପରାଧୀନ, କିନ୍ତୁ ଏକମାତ୍ର ଭଗବାନ ସ୍ୱାଧୀନ। ଆମେ କାଲି ଦେଇଛୁ ଗୋଟେ ମେସେଜ ଦେଇଥିଲୁ, ପ୍ରଭୁପାଦ ମହାରାଜ କହିଛନ୍ତି ପ୍ରଥମ ସ୍କନ୍ଧ 18:22 ଶ୍ଳୋକରେ ଭାବାର୍ଥରେ ପ୍ରଭୁପାଦ ମହାରାଜ କହିଛନ୍ତି ରିଅଲ ଇଣ୍ଡିପେଣ୍ଡେନ୍ସ ଇଜ୍ କମ୍ପ୍ଲିଟ୍ ଡିପେଣ୍ଡେନ୍ସ ଅନ୍ ଦି mercy of the Lord. That is real independence. किए भगवान ऊपर भगवान को दया ऊपर भगवान कृपा ऊपर किए पूर्ण भरसा रखी तेणु कई स्वाधीन नुहत सी हो स्वाधीन जो प्रभुपाद महाराज ये हो स्वाधीन भगवान कृपा ऊपर पूर्ण भरसा रही मात्र 40 टंका धरिकी चलीगले पाश्चात जगत चलीगले चिंता करना यह पूर्ण भरोसा से भाव में आचार्य मान भगवान भरोसा रही आमर श्रीमद गौरवंद महाराज कहते जिते बड़े से 1974 मसीह प्रभुपाद सह देखाला कथा प्रभुपाद पठ जाओ जाओ भुवनेश्वर तुम जाओ ना मुमी एकुटिया जी कई नहांती ना ए वैष्णव इज नेवर अलोन वैष्णव केवल एकुटिया नुहे भगवान रही तेणु आम श्री संत गौरवंद महाराज कहते प्रभुपाद महाराज वैष्णव सी जान भगवान तर उपस्थिति उपलब्धि करुले कि मुँह नुह वैष्णव ये भाव से कहले हो कि प्रकृति सी मत जान वैष्णव हाँ ये बहुत आचार्य रही आम ये भाव में आम भाग्य आम यही संस्था योगदान करे भाव में महान आचार्य मान सब रही तेणु आम कथा जे यही अनंत देव आसवे वासुदेव कलानंद सहस्र बदन स्वराट सी हो स्वराट से पूर्ण स्वाधीन से क्या अपेक्षा करती ना पूर्ण स्वाधीन सी स्वराट एवं अग्रतो भविता देव ए देव सी आसवे अग्रे आसवे भगवान बलराम अग्रे आसवे तेनाली भगवान लीला पूर्व आम अग्र शुणुते क्या बलराम कथा तेणु बलराम चाहिए मोर भाई सान भाई कथा कह मो कथ क्यवस्था करदे रात राति आगु नथिला ऐसो किछ नथिला बलराम कहले मोर सान भाई गुणगान कर मोर गुणगान करा अग्रतो भविता देव आगे आसवे सी भगवान बलराम अग्रतो भविता देव कहीं आसवे ना हरे प्रिय चिकित्सा भगवान प्रिय करे सी भगवान भगवान आने चैतन्य चरितामृत वर्णना कर आने का कथा अन्य कौन कह स्वयं बलदेव महाशय स्वयं बलदेव भगवान सेवा कर दस रूप धरिक भगवान विभिन्न प्रकार सेवा कर भगवान स्वयं भगवान कि चैतन्य चरितामृत वर्णना कर एकला ईश्वर कृष्ण आर्ष भृत्य एकमात्र ईश्वर होती कृष्ण आउ सब भृत्य जार जेचे नाचाए से तेचे करे नृत्य जहाँ को जो भाई भाव नचे से भाव नृत्य करेंगे भगवान भक्त मैंने भगवान अंतरंगा शक्ति नृत्य कर हरे कृष्णा 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 हरे 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 राम 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 एवं भगवान को जो मैंने शरण जाइना से माया द्वारा नृत्य कर माया तीन गुण से नृत्य कर सत्य रजतम गुण नृत्य कर समस्त नृत्य करूँ सी भगवान जार जेचे नाचाए से तेचे करे नृत्य तेणु यही भाव में सब कहीगले ये ये आसे विष्णु और माया भगवती जया सम्मत जगत आदिष्टा प्रणांश यही सब सब कहीदे सब भगवान सब कहीदे कौन कौन हम लीला सब पूर्व सब कहीदे भगवान भगवान खाली कौन जिते से जाते द्वापर युग अंतिम जाते से समय अल्प वर्ष पर भगवान आसवे कि पूर्व से जाते बहुत वर्ष कारण ये सब वासुदेव आसिले ये सब रही पितांगर पितांगर पिता कथा वर्णना कर सब वसुदेव जो आसवे वसुदेव तापर सब जन्म ने सब सुरेश पुत्र रूप आसवे भगवान लीलें सब सामिल है सब आगुआ सब भगवान सब व्यवस्था करदे देवता मान से कहले सब आसिले वसुदेव से किए कश्यप स्वर्ग देवता जो अच्छा अदिति माँ अदिति स्वामी कश्यप एवं अदिति दुईज जाक आसिले वसुदेव एवं देव देवकी रूप आसिले भगवान अनेक लीला सब रही पितांर लीला सब रही तेणु सी आसिले कश्यप एवं अदिति रूप आसिले आम शुणा भगवान लीला प्रभु कहे से भगवान लीला से कहे मुँह आगु तुम जिते बड़े स्वयंभू मनतर सुतपा थी मुझे तुम पुत्र रूप से आसुली तापर ब्राह्मण देव रूप से तुम जो कश्यप अदिति रूप थी मुझे तुम पुत्र रूप से आसुली आ बर्तमान मुझे तृतीय पुत्र रूप तृतीय थर आसूची ये भाव सब कह दशम स्कंध द्वितीय अध्याय कह द्वितीय तृतीय अध्याय कह ଭଗବାନ କହିବେ ଏଇଟା, ଭଗବାନ ବିଷ୍ଣୁ ରୂପରେ ଆବିର୍ଭାବ ବି କହିବେ। ତେଣୁ ଏସବୁ ଭଗବାନ ଲୀଳା ସବୁ ଫିକ୍ସ ହେଇଯାଇଛି, ଏଇଭଳି ଭାବରେ ହେବ। ତେଣୁ ଏହିସବୁ ହେବ, ଏଇଭଳି ଭାବରେ ସବୁ ଦେବତାମାନେ ସବୁ ଫେରିଲେ। ଫେରିଲା ପରେ କ'ଣ ହେଲା ନା, ବ୍ରହ୍ମା ତାଙ୍କର ରାଜ୍ୟକୁ ତାଙ୍କର ଗଲେ, ସବୁ ସିଦ୍ଧିରାଜା ସବୁ ଗଲେ, ତାପରେ ଭଗବାନ ଲୀଳା ଆରମ୍ଭ ହେବ। ଏଭଳି ଭାବରେ ନା ବସୁଦେବ, ବସୁଦେବ ପୂର୍ବରୁ ଜନ୍ମ ନେଇଛନ୍ତି, ସେଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ। ବସୁଦେବ ଦେବକୀଙ୍କର ବିବାହ, ବସୁଦେବ ଦେବଙ୍କୁ ବିବାହ କରିକି ଯେତେବେଳେ ଆସୁଛନ୍ତି, ସେହି ସମୟରେ କଂସ ତାଙ୍କର ରଥକୁ ଚାଳନା କରୁଛନ୍ତି, ରଥକୁ ଚାଳନା କରୁଛନ୍ତି। ସେହି ସମୟରେ ଦେବତାମାନେ ଚିନ୍ତା କରୁଛନ୍ତି, ଏ କଂସକୁ କ'ଣ ଆମେ ଭଗବାନ ବଧ କରିବେ, ସେ ତାଙ୍କର ମାଆଙ୍କୁ ଏଇଭଳି ଭାବରେ ସେବା କରୁଛନ୍ତି, ଆଉ କ'ଣ ବଧ କରିଛନ୍ତି। ଆକାଶବାଣୀ ହେଲା, ଆକାଶବାଣୀ ହେଲା, ଶାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଦାଭ ସେ ବୁଦ୍ଧ, ତମେ ଆରେ ମୂର୍ଖ, ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ, ହନ୍ତା ଦାଭ ସେ ବୁଦ୍ଧ। ଏଇଭଳି ଭାବରେ ଯେତେ ଶୁଣିଲେ ହନ୍ତା ଦାଭ ସେ ବୁଦ୍ଧ କ'ଣ ଶାସ୍ତୁ ହଁ ପଥି ପ୍ରଗ୍ରହ, ଏଇଭଳି ଭାବରେ ଚାଲୁଥିଲା ବେଳେ ଆକାଶବାଣୀ ହେଲା, ସେତେବେଳେ କଂସ କ'ଣ କଲା, ସାଙ୍ଗେ ସାଙ୍ଗେ ଭଉଣୀକୁ ହତ୍ୟା କରିବା ଉଦ୍ୟତ ହେଇଗଲା। ଏସବୁ ଲୀଳା କହିବେ, ପ୍ରଭୁ କହିବେ, ବିସ୍ତାର କରିବେ, ଆମେ କହିବା ନାହିଁ। ତାଙ୍କୁ ବସୁଦେବ ଏଭଳି ଭାବରେ ସବୁ ତାଙ୍କୁ ତାଙ୍କର ପ୍ରଶଂସା କରିବେ, ଜନ୍ମ ମୃତ୍ୟୁ ଜନ୍ମବତାଙ୍ଗ ବୀର ଦେହନ ସଜାୟତେ, ଏଭଳି ଭାବରେ ଯେତେ କହିଲେ ମଧ୍ୟ ସେ ଶୁଣିଲେ ନାହିଁ। ତେଣୁ ଯେତେବେଳେ ସେ କହିବେ ମୁଁ ପୁତ୍ରାନ୍ତେ ସମପେଶ ସେ ଯଥେଷ୍ଟେ ଅଭୟ ମୃତ୍ତିତମ, ତମର କୌଣସି ଭୟ କରିବାର ନାହିଁ, ସମସ୍ତେ ତମର ଯେଉଁ ଶ୍ଳୋକରେ ବହୁତ ତାତ୍ପର୍ଯ୍ୟ ରହିଛି। ତେଣୁ ସିଏ ବୁଝିଲେ, କଂସ ବୁଝିଲେ ମୁଁ ସମସ୍ତ ପୁତ୍ରଙ୍କୁ ସେ ପ୍ରଦାନ କରିଦେବେ, କିନ୍ତୁ ତା ଦେହରେ ବହୁତ ଗୋଟେ ରହିଛି ଟେକ୍ନିକ୍ ରହିଛି ବା ଟ୍ରିକ୍ ରହିଛି, ସରସ୍ୱତୀ ଦେବୀ ସେଇଟା କହିଛନ୍ତି, ସେଇଟା ପ୍ରଭୁ କହିବେ ସେଇଟା। ତେଣୁ ଏହିଭଳି ଭାବରେ କହିକରି ସେ ଗଲେ, ବସୁଦେବ ଗଲେ ଏବଂ ବସୁଦେବ ଏବଂ ଦେବକୀ ତାଙ୍କ ଗୃହକୁ ଗଲେ, ବସୁଦେବଙ୍କ ଗୃହକୁ ଗଲେ। ଏବଂ ପ୍ରତିବର୍ଷ ଗୋଟିଏ ଗୋଟିଏ ପୁତ୍ର ସେ ଜାହାଜ କରାଉଥିଲେ, ପ୍ରତିବର୍ଷ ପ୍ରଥମ ବର୍ଷ ଯେଉଁ ପୁତ୍ରକୁ ଜାହାଜ କରାଇଥିଲେ, ସେ ପୁତ୍ରକୁ ଜାହାଜ କରିକିରି ଆଣିକରି କଂସକୁ ପ୍ରଦାନ କରୁଛନ୍ତି, କଂସକୁ ଯେତେ ପ୍ରଦାନ କରୁଛନ୍ତି, ସେ ସମୟରେ କଂସ ଶୁଣିକି ଦେଖିକିରି ବା ଏ କଥା ପରେ ବହୁତ ଆନନ୍ଦିତ ହେଲେ। ସେ କାହିଁକି ବସୁଦେବଙ୍କ କଥାକୁ ବିଶ୍ୱାସ କରିଥିଲେ ନା, ଆନକ ଦୁନ୍ଧୁବି, ବସୁଦେବ ଯେତେବେଳେ ଜନ୍ମଗ୍ରହଣ କରିଥିଲେ ସୁରେଶନଙ୍କ ପୁତ୍ର, ସେ ଦେବତାମାନେ ପୃଥିବୀରେ ଦେବଲୋକରେ ଦୁନ୍ଧୁବି ନାଦ ଆନକ ଦୁନ୍ଧୁବି ପ୍ରସିଦ୍ଧ ଥିଲେ, ସତ୍ୟବ୍ରତ ସତ୍ୟ କହିବାରେ ପ୍ରସିଦ୍ଧ ଥିଲେ। ତେଣୁ କଂସ ଭଳି ବ୍ୟକ୍ତି ମଧ୍ୟ ତାଙ୍କ କଥାକୁ ବିଶ୍ୱାସ କରିକିରି ଛାଡ଼ି ଦେଇଥିଲା। ପ୍ରଥମ ପୁତ୍ର ଯେତେବେଳେ ଜନ୍ମ ହେଲେ, ସେହି ପୁତ୍ରକୁ ଯେତେବେଳେ ବସୁଦେବ ତାଙ୍କୁ ପ୍ରଦାନ କଲେ, ସେହି ସମୟରେ କଂସ ତାଙ୍କୁ ଛାଡ଼ିଦେଲା, କାରଣ ନା ଇଏ ମୋର କୌଣସି ଇଏ ନା ଅଷ୍ଟମ ଗର୍ଭ, ଇଏ ପ୍ରଥମ ଗର୍ଭ, କିଛି ଅସୁବିଧା ନାହିଁ, ତୁମେ ନେଇଯାଅ କହିକି ଛାଡ଼ିଦେଲା ପରେ ବସୁଦେବ ଆଣିକି ଆସୁଛନ୍ତି। କିନ୍ତୁ ଚିନ୍ତା କରୁଛନ୍ତି ଇଏ ଅସୁର ସ୍ୱଭାବ ବ୍ୟକ୍ତି, ତେଣୁ ଆ କଥାରେ ବିଶ୍ୱାସ ନାହିଁ କହିକି ଚିନ୍ତା କରୁଛନ୍ତି। ସେହି ସମୟରେ ନାରଦମୀ ଆସି ପହଞ୍ଚିଗଲେ, ନାରଦମୀ କହିଲେ କଂସ ତୁମେ ଜାଣିନ ତୁମର କିଏ ଶତ୍ରୁ, ନା କିଏ ଶତ୍ରୁ, ନା ଇଏ ଅଷ୍ଟମ ଗର୍ଭ ତୁମ ଶତ୍ରୁ, ନା ଇଏ ଅଷ୍ଟମ ଗର୍ଭ ମୁଁ ଜାଣିଛି, ଇଏ ପ୍ରଥମ, ନା ତୁମେ ଗଣନା ଜାଣିନ, ଦେବତାମାନଙ୍କ ଗଣନା ଅଲଗା କହିକିରି ଆମର ଆଚାର୍ଯ୍ୟମାନେ କହନ୍ତି ଗୋଟେ ଅଷ୍ଟଧର ପଦ୍ମ ଗୋଟେ ଆଣିକିରି କହିଲେ ତୁମେ ଗଣି ଜାଣିଛ ତ, ଗଣିଲ ତ ଦେଖିବା କେମିତି ଜାଣି, ଏକରୁ ଗଣିଲେ ଆଠ ସରୁଛି, ତେଣୁ କହିଲେ ଠିକ୍ ଅଛି ଦୁଇରୁ ଗଣ, ଦୁଇରୁ ଏକ କରିକିରି ପ୍ରଥମ ହେଉଛି ଅଷ୍ଟମ। ଏଇଭଳି ଭାବରେ ଯେତେବେଳେ କହିଲେ ତୁମେ ଜାଣିବ କି, ସାଙ୍ଗେ ସାଙ୍ଗେ ବସୁଦେବ ଏବଂ ଦେବକୀଙ୍କୁ ଆଣିକିରି ବନ୍ଦୀ କଲେ, ଗୋଟିଏ ବର୍ଷ ସେ ରହିଥିଲେ ତାଙ୍କ ଗୃହରେ ରହିଥିଲେ, ତାପରେ ବନ୍ଦୀ କଲେ ପୁରା ଦଶମ ଅଷ୍ଟମ ଗର୍ଭ ଆସିବା ପର୍ଯ୍ୟନ୍ତ। ଏସବୁ କଥାଟି ଚାଲିବ, କଂସର ବନ୍ଦୀଶାଳାରେ ରହିବେ। ପ୍ରଥମ ପୁତ୍ର ଯେଉଁ ଜନ୍ମ ହୋଇଥିଲେ ବସୁଦେବଙ୍କ ଗୃହରେ ଜନ୍ମ ହୋଇଥିଲେ, କିନ୍ତୁ ଦ୍ୱିତୀୟ ପୁତ୍ରଠାରୁ ଆରମ୍ଭ କରି ଅଷ୍ଟମ ପର୍ଯ୍ୟନ୍ତ ବସୁଦେବ କଂସଙ୍କର ବନ୍ଦୀଶାଳାରେ ଜନ୍ମ ହେବେ। ତେଣୁ ଏହିଭଳି ଭାବରେ ଯେତେବେଳେ କହିଲେ ସେ ପୁତ୍ରକୁ ହତ୍ୟା କଲେ ଏବଂ ବସୁଦେବ ଏବଂ ଦେବଙ୍କୁ ଆଣିକରି ବନ୍ଦୀଶାଳାରେ ବନ୍ଦୀ କରି ରଖିଲେ। ତାପରେ ପ୍ରତିବର୍ଷ ଗୋଟିଏ ଗୋଟିଏ ସନ୍ତାନ ସେ ଜାହାତ କରାଉଥିଲେ ଏବଂ ପ୍ରତିବର୍ଷ ଦେବକୀଙ୍କ ସାମ୍ନାରେ ସେ ପୁତ୍ରକୁ କଂସ ଗୋଟେ ଶିଳାରେ ପିଟିକି ହତ୍ୟା କରୁଥିଲା। ତେଣୁ ଏହିଭଳି ଭାବରେ ଛଅଟି ପୁତ୍ରକୁ ହତ୍ୟା କରିସାରିଲା ପରେ ସପ୍ତମ ଗର୍ଭରେ ଭଗବାନ ଆସିଲେ ବଳରାମଙ୍କର। ଆଜି ଆମର ଗର୍ଭ କଥା ଆମର ସମୟ ହୋଇଯାଇଛି, ତେଣୁ ଆମେ ଆସନ୍ତାକାଲି ଏଇଠୁ କଥା ଆରମ୍ଭ କରିବା। ସପ୍ତମ ଗର୍ଭ, ସପ୍ତମ ଗର୍ଭ ଭଗବାନ ଆସିଗଲେ ସେହି ସମୟରେ ଦେବକୀଙ୍କର ସପ୍ତମ ବୈଷ୍ଣବ ଧାମ ଯମନନ୍ତଂ ପ୍ରଚକ୍ଷତେ ଗର୍ଭୋ ବହୁବ ଦେବକ୍ୟା ହର୍ଷ ଶୋକ ବିବର୍ଦ୍ଧନା। ଏଇ ଶ୍ଳୋକଠୁ ଆମେ ଆସନ୍ତାକାଲି କଥା କହିବା, ଆମ ସମୟ ହୋଇଯାଇଛି। ତେଣୁ ଭଗବାନ ବଳରାମ କଥା ଆସିଗଲା, ତେଣୁ ଆମେ ଆସନ୍ତାକାଲି ଏଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରିବା। ତେଣୁ ବର୍ତ୍ତମାନ ଦୁଇ ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରିକି ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀ ବଳରାମ ଭଗବାନ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମେତ ଗୌରଭକ୍ତ କି, ଜୟ ଗୌର ପ୍ରମାନନ୍ଦେ, ଜୟ ଶ୍ରୀ ଗୋପାଳ ମହାରାଜ।